जय श्री राधा गोविंद की, जय रूपार की, जय गोपालयो की। तो परम सौभाग्यता जे आमर आम जो जे तो आम जो गौर कथा शुणुचे कल ठारु कल कौन थे कथा गौर कथा कल कौन शुणी तो जाओ धन्यवाद आपण मानक आज नुआ भक्त किसी अच्छा तो ये जो गौर कथा आम पाखे परेषण कर पूज्यपाद भद्रचारु प्रभुजी तो प्रभुजी सीधा मायापुर बर्तमान अवस्थान कर तो मायापुर रही बहुत आड़ प्रचार जा विदेश को भी प्रचार जा प्रभुजी तो सहित ये तो प्रभुकर एबकार परिचय प्रभुकर बहुत पुराणा परिचय रही वास्तविक भद्रचारु प्रभु ही भद्रचारु प्रभु ही तो आम जो ये बस तो तो सी पूर्व भद्रचारु प्रभु ये जो नामटा रही नामटा प्रचार तो मुख्य कर्णधार हिसाब से भद्रचारु प्रभु ही प्रचार प्रसार कार्यक्रम आरंभ कर प्रचार करती तो बहुत कष्ट बहुत गाँव गली रास्ता घट ना बहुत कष्ट कर बहुत आड़ बहुत जिला सी निजे जा प्रचार कर पुराणा भक्त मान समे जानते प्रभु सैकेल नहीं बहुत जगह चलने की से ना कार थिला ना मोटर सैकेल थिला प्रभु गोटे राजदूत नहीं प्रभु ही से इस्कन मायापुर तरफ नाम प्रचार कले तो आम इस्कन भुवनेश्वर प्रभु रोते भुवनेश्वर रे भी से प्रभु भक्ति पुरुषोत्तम स्वामी महाराज समस्त भुवनेश्वर तत्वावधान ने तो ओडिशा रे प्रचार होतला तो प्रभु जी से तले बहुत पत्र पत्रिका भी भगवत दर्शन पत्रिका भी प्रभु से तले बहुत सम्मेलन करी कुंथुले तो बहुत दिन पर्यंत प्रभु कला परे माय परे तो बहुत सीओ बहुत माने चीफ दायित्व सब मुख्य मुख्य दायित्व नहीं दिले वो मैनेजर सी भी हिसाब रे माय परे चले तले एबे भी माय परे लाइन मेंबर रो डायरेक्टर हिसाब से प्रभु जी रही सहित बहुत डिपार्टमेंट दायित्व रे प्रभु रही मायापुर सहित प्रभु हूँ जड़े इस्कन वारल्ड बेसिक प्रभु हूँ कौन इस्कन पुरोहित कह तो प्रभु इस्कन जड़े पुरोहित तो इस्कन पुरोहित पुरोहित हिसाब से प्रभु एपर्त भक्त आत्म कल्याण कर तो जन्मकर्म सब से ब्राह्मण जन्म रु भी एवं वैष्णव जो तो सी तो श्री श्रीमद जयपति काश्यामी गुरु महाराज चरण से आश्रय पूर्वक दीर्घ 40 वर्ष धरी इस्कन मायापुर यही प्रचार मायापुर तरफ ओडिशा रे एवं बहुत जगह प्रचार प्रसार कार्यक्रम कर तो जेहेतु आज गोटे अवसर थी आम समस्त जानते तो आज आम जन को हरिजन बहुत जन पुराणा भक्त पूर्ण गौड़चंद्र प्रभुजी जे डॉक्टर घड़ई प्रभु प्रति महाबले आसती प्रभु तो यह जगत त्याग आज एकादश दिवस प्रभु आसते से कार्य मु कहली गोटे दिन आगु आप आसिले किसी गौर कथा हो पार प्रभु आग्रह कर ठीक अच्छे गौर कथा हाँ तो से गौर कथार तो कल ठार कथा चलती तो जाए आज प्रभु कल भी चली जी सानिध्य भी मिली प्रभु चाहते
ଦୁଇ ଚାରି ଜଣ ପାଞ୍ଚ ଜଣ ଭକ୍ତ ହେଲେ ବି ବହୁତ ବେଶୀ ଧର କିନ୍ତୁ ଶ୍ରବଣ କରିବାର ଗୌଲୀଳା ସମସ୍ତେ ସଂକ୍ରାନ୍ତ କହିଛନ୍ତି ପ୍ରଭୁ ପୁରା ଅନନ୍ତ ସଂଗୀତାରୁ ସେ କଥା ବର୍ଣ୍ଣନା କରିଚାଲିଛନ୍ତି ଯେ ଶାନ୍ତପୁରକୁ ଶୁଣିବେ ଆମର ବହୁତ ଭକ୍ତଙ୍କୁ ତ ଆହ୍ୱାନ ହେଇଛି ଚାରିଆଡୁ ସମସ୍ତେ କହିଛନ୍ତି ଆସିବେ ମହାମିଳନର ସବୁ ଭକ୍ତଙ୍କୁ କୁହା ହେଇଛି ଶୁଣ ଯିବୁ ଯିବୁ ଯେ ମାତ୍ର ଆମେ ବୋଧେ ପଚାଶ ଜଣ ମାନେ ବସିଛନ୍ତି ଜାଣିନି ଜଗନ୍ନାଥଙ୍କ ପ୍ରସାଦ ତ ବହୁତ ପ୍ରସାଦ ଆସୁଛି ଜଗନ୍ନାଥଙ୍କର ମହାମିଳନ ଭଳି ପ୍ରସାଦ ପୁରା ଅଭଡ଼ା ପ୍ରସାଦ ଆସୁଛି ଜଗନ୍ନାଥ ପୁରୀରୁ ବର୍ତ୍ତମାନ ଅଧଘଣ୍ଟେ ଭିତରେ ପହଞ୍ଚିଯିବ ଯାହା ହେଉ କଥା କୀର୍ତ୍ତନ ଚାଲିବ ପ୍ରସାଦ ଆସିଲେ ସମସ୍ତେ ପ୍ରସାଦ ପାଇବା ତ ଅନୁରୋଧ କରିବି ଭଚାରଙ୍କୁ ଆମକୁ ଏଭଳି ଯେଉଁ କୃପା ଦୃଷ୍ଟି ଦଉଛନ୍ତି ମଝିରେ ମଝିରେ ଆସିକି ପ୍ରଭୁ ଏଭଳି ଅନୁକମ୍ପା ଦଉଥାନ୍ତୁ ତାଙ୍କର ବହୁ ଅବଦାନ ଯେଉଁମାନେ ଉତ୍କଳ ସମ୍ମିଳନ ଯାଆନ୍ତି ତ ତା ପ୍ରଭୁଙ୍କର ଅବଦାନ ତ ବହୁତ ଆପଣମାନେ ଯାଇଛନ୍ତି ଉତ୍କଳ ସମ୍ମିଳନ ଯେଉଁମାନେ ଗଙ୍ଗା ମହାତ୍ମ ଗଙ୍ଗା କୂଳରେ ଗଙ୍ଗା ପୂଜା କରିଯାଆନ୍ତି ଆମମାନଙ୍କୁ ଆଉ ପୁରା ଗଙ୍ଗା ମହାତ୍ମ ଅନନା କରନ୍ତି ସମ୍ମିଳନ କେତେ କଥା ସବୁ ପୁରୁଣା ଭକ୍ତ ତ ଭଲ ଭାବେ ଜାଣିଛନ୍ତି ତ ନୂଆ ନୂଆ ଯେଉଁମାନେ ତ ସେଇ ହିସାବରେ ବି ପ୍ରଭୁଙ୍କର ଅବଦାନ ଆମ ପ୍ରତି ବହୁତ ରହିଛି ଆଉ ବିଶେଷ କରି ଏଇ ଭଦ୍ରକ ପ୍ରଚାର ପ୍ରସାରରେ ତାଙ୍କର ବହୁତ ବହୁତ ପୁରୁଣା ଭକ୍ତମାନଙ୍କୁ ଯେତେ ପ୍ରଚାର କରିଛନ୍ତି ଏରିଆରେ ବୁଲି ବୁଲି ଯେ ଆପଣମାନେ ଯେତେ ଏରିଆ ଆମ ଭଦ୍ରକ ସେ ଅନ୍ତରାଠୁ ଆସିକରି ଏପଟେ ଯେତେ ବହୁତ କଷ୍ଟ କରି ପ୍ରଚାର କରିଛନ୍ତି ତାଙ୍କ ପାଇଁ ଆଜି ତ ଆମେ ଏଠି ବସିଛନ୍ତି ସେ ସେତେବେଳେ ଯେଉଁ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି ସେଥିପାଇଁ ତାଙ୍କ ଉଦ୍ଦେଶ୍ୟରେ ଆମେ ସମସ୍ତେ ତିନିଥର ହରିବୋଲ ଦବା ଯେ ପ୍ରଭୁଙ୍କୁ ସ୍ୱାଗତ ଜଣାଇବା ପାଇଁ ତାଙ୍କର ଏଭଳି ଶୁଭ ଆଗମନ ପାଇଁ ହରିବୋଲ 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 ଜୟ ବଜବା ବଚର ଗୁରୁ କି ଗୁରୁ ଆନନ୍ଦେ ପ୍ରଭୁଙ୍କୁ ଅନୁରୋଧ କରିବି କଥା କୀର୍ତ୍ତନ ଷ୍ଟାର୍ଟ କରିବି
ಶ್ರೀಚೈತನ್ಯಮನೋಭೀಷ್ಟಂ ಸ್ಥಾಪಿತಂ ಯೇನ ಭೂತಲೆ ಸ್ವಯಂ ರೂಪಕದಾ ಮಹ್ಯಂ ದದಾತಿ ಸ್ವಪದಾಂತಿಕಂ ವಂದೇಹಂ ಶ್ರೀಗುರೌ ಶ್ರೀಯುತಪದಕಮಲಂ ಶ್ರೀಗುರೂನ್ ವೈಷ್ಣವಾಂಶ್ಚ ಶ್ರೀರೂಪಂ ಸಾಗ್ರಜಾತಂ ಸಾಗರಘುನಾಥಾನ್ವಿತಂ ಸಜೀವಂ ಸಾದ್ವೈತಂ ಸಾವಧೂತಂ ಪರಿಜನಸಹಿತಂ ಕೃಷ್ಣಚೈತನ್ಯದೇವಂ ಶ್ರೀರಾಧಾಕೃಷ್ಣಪಾದಾನ್ ಸಹಗಣಲಲಿತಾ ಶ್ರೀ ವಿಶಾಖಾಂಬಿತಾಂಶ್ಚ ನಮೋ ವಿಷ್ಣುಪಾದಾಯ ಕೃಷ್ಣಕೃಷ್ಣಾಯ ಭೂತಲೆ ಶ್ರೀಮತೇ ಜಯಪತಾಕಸ್ವಾಮಿನಿತಿ ರಾಮಿನೇ ನಮಃ ಆಚಾರ್ಯಪಾದಾಯ ನಿತ್ಯಕೃತಪ್ರದಾಯಿನೇ ಗೌರಕಥಾಧಾಮದಾಯ ನಗರಧಾಂತಾರಿಣೇ ನಮೋ ವಿಷ್ಣುಪಾದಾಯ ಕೃಷ್ಣಪೃಷ್ಠಾಯ ಭೂತಲೆ ಶ್ರೀಮತೇ ಭಕ್ತಿವೇದಾಂತ ಸ್ವಾಮಿನಿತಿ ನಾಮಿನೇ ನಮಸ್ತೆ ಸಾರಸ್ವತಿ ದೇವೇ ಗೌರವಾಣಿ ಪ್ರಚಾರಣೆ ನಿರ್ವಿಶೇಷ ಶೂನ್ಯವಾದಿ ಪಶ್ಚಾತ್ ತ್ರಿಪಾರಣೆ ವಂಶಾಕಲ್ಪತರೂಭ್ಯಶ್ಚ ಕೃಪಾ ಸಿಂಧುಭ್ಯೇವ ಚ ಪತಿತಾನಾಂ ಪಾವನೇಭ್ಯೋ ವೈಷ್ಣವೇಭ್ಯೋ ನಮೋ ನಮಃ ಜಯ ಶ್ರೀ ಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶಿವಾಸಾದಿ ಗೌರ ಭಕ್ತವೃಂದ ಹರೇ ಕೃಷ್ಣ ಹರೇ ಕೃಷ್ಣ 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 ಹರೇ 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 ರಾಮ ಹರೇ ರಾಮ 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 ಹರೇ ಹರೇ ତ ଯେଉଁ କଥାଗୁଡ଼ାକ ଆଗରୁ ହେଇଛି ସେଗୁଡ଼ାକ ପୁଣି କହିବାକୁ ପଡ଼ିବ ସଂକ୍ଷିପ୍ତରେ ନା ନ କହିଲେ ବି ଚଳିବ ସଂକ୍ଷିପ୍ତରେ ଠିକ୍ ଅଛି ଜୟ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌର ଭକ୍ତ ବୃନ୍ଦ ଜୟ ଜୟ ଶ୍ରୀ ଚୈତନ୍ୟ ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌର ଭକ୍ତ ବୃନ୍ଦ ଜୟ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌର ଭକ୍ତ ବୃନ୍ଦ
जेहेतु आज पंचमी तिथि आगामी काल षष्ठी तिथि हो दुर्गा पूजा आरंभ हो गला तेणु आम ये माँ दुर्गा संबंध में पार्वती संबंध में शिव पार्वती संवाद आम ये आलोचना करूचे कारण आम मान को जाना पड़ो बर्तमान समस्ते पूजापी समस्ते व्यस्त रे तेणु पार्वती देवी कौन पसंद से जानवाक पड़ो जो देवता जो फूल से सन्तुष्ट हमें से फूल देखिए सन्तुष्ट करवाक पड़े ना कि माँ पार्वती कौन लाइकिंग कौन तक पसंद से आमको जानवाक पड़ो तो ये कौन हो थे जो बड़े देवादिदेव शिव तर पांचटा मुह रही चार्टा गोटे लेयार अच्छी आ गोटे आगे ऊपर लेयार अच्छे ऊपर लेयार जो अच्छी ऊर्धमुख कहते सामन पचपटे सैड सैड गोटे अच्छे तो यह शिवलिंग अनेक जगह देखीचु जमी पशुपतिनाथ नेपाल ए भाया मूर्ति अच्छा तो ऊर्धमुह से कौन कर गौरंग 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 कीर्तन एवं गोटे ग्रंथ पाठ कर ग्रंथर नाम हूँ अनंत संगीत तो पार्वती पचार हे देवादिदेव शिवजी आपण ये जो अनंत संहिता पाठ करा कौट पाइले के आरंभ किए लिखी केमती भाव प्रकाशित है कौ कारण प्रकाशित है आपण ये जो गौरांग गौरांग नाम कीर्तन करपण नाम कीर्तन रे मोर चित्त मोर हृदय आकर्षित होदय विगलित ही पड़ी तो आपण या पूर्व तो केवे गौर गौर कीर्तन करना मु तो मोर जीटा मन पड़ी मु तो शुणी ना तो आप संप्रति बर्तमान अनंत संहिता पाठ कर एवं अनंत संहिता पाठ करी आपण प्रेम विहल केवल मात्र गौरांग 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 केवल मात्र गौरांग गौरांग कीर्तन करुछन्ति तो ये गौरांग महाप्रभु किए कृष्ण चैतन्य किए जहाँ ना आपण कीर्तन करुछन्ति कृष्ण चैतन्य दयाकर से संपर्क टे कह कि मु तो आपणकर मुहरु मु विष्णुंकर विविध नाम श्रवण करछि किंतु गौरांग महाप्रभुंकर तो नाम मुझे श्रवण करना तेणु मुझे संपर्क में आपन को पचारूँ आप दयाक मत संबंध में कहतु तापर शिवजी देवादिदेव शिव बहुत खुशी हेले पार्वती प्रति कह पार्वती तुम्हें खूब बड़ भाग्यवती बहु भाग्य तुम तुम्हें श्रीकृष्ण चैतन्य महाप्रभुंकर कथा शुणापी आग्रही हो प्रकृत भगवान श्री विष्णु व कृष्ण तुमको श्रीमती राधाराणी को भले भल पाते वर्तमान में बुझी पारे कहीं भल पाते कारण तुम जो चित्त तुम जो हृदय यहाँ कृष्णार्पित कृष्ण चरण से समर्पित प्राण एवं से कृष्ण चैतन्य कथा शुणापी तुम्हें योग्य व्यक्ति जो मैंने हरिभजन करते ना जो मैंने राधा कृष्ण चरण में जो मान प्राण समर्पित नुहे से मानकर कृष्ण चैतन्य कथा श्रवण करिवार कौन से अधिकार नहीं से माने अयोग्य केवल मात्र हरिभजन करुवा व्यक्ति से माने ही कृष्ण चैतन्य महाप्रभु कथा शुणापी योग्य अटंती जहाँ भी हूँ कह तुम ये कृष्ण चैतन्य संपर्क में मुझे कहवाक जाए कि कृष्ण से कहते ये आदि कारण ये जगतर परम कारण होचंति से भगवान चैतन्य महाप्रभु एवं से होचंति आदिदेव सच्चिदानंद विग्रह परमात्मा बोली कहते अनेक पुरुषोत्तम बोली जानते अनेक जगन्नाथ बोली कहते जय कृष्ण से जय गौर जय कृष्ण से जगन्नाथ से होचंति कृष्ण चैतन्य जहाँ भी होना कहीं ये संपर्क में कहवाक चाहिए से कहते थे अनंत नागराज ये कि समग्र विश्व ब्रह्मांड को तांकर फणार धरी रखिंटे हाँ बुझे ये सब बात्या सुनामी आसला पुणी तितली आसला कारण कौन भूमिकंप हो कारण कौन ଯଦି ଅନନ୍ତ ଦେ ଟିକେ ଖାଲି ହଲଚଲ ହେଇପଡ଼ିବେ ନା ଗୋଟିଏ ସେକେଣ୍ଡ ପାଇଁ, ତାର ଏସବୁ ଜିନିଷ ଗୁଡ଼ାକ ସୃଷ୍ଟି ହେଇଯିବ। ଆଉ ଯଦି ଭଲ ଭାବରେ ଯଦି ଏମିତି ଆଣିଦେବେ ମୁଣ୍ଡଟା, ତାର ସର୍ବନାଶ ହେଇଯିବ। ସେ ଅନନ୍ତ ବଦନ ବିଭୁ ବା ସହସ୍ର ବଦନ ବିଭୁ, ସେ ହେଉଛନ୍ତି ଧରଣୀଧର ଭଗବାନ ଅନନ୍ତ ଦେବ। ତ ସେ ଯାଇକି କ'ଣ କଲେ ନା ଶ୍ୱେତଦ୍ୱୀପକୁ ଗଲେ, ଯେଉଁ ଶ୍ୱେତଦ୍ୱୀପରେ ଭଗବାନ ବିଷ୍ଣୁ ତ୍ରିଲୋକର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଯେଉଁଠି ଅବସ୍ଥାନ କରିଛନ୍ତି, ସେଠି ଯାଇକି ତାଙ୍କୁ ପ୍ରଣାମ କଲେ, ପୁରୁଷସୂକ୍ତ ମନ୍ତ୍ର ଦ୍ୱାରା ସ୍ତୁତି କଲେ ଏବଂ ହାତ ଯୋଡ଼ିକି ଭିତାଞ୍ଜଳି ହେଇ ତାଙ୍କୁ କିଛି କହିଲେ। କ'ଣ କହୁଛନ୍ତି ଯେ ହେ ପ୍ରଭୁ, ହେ ଦୟାମୟ ଦୟା ସିନ୍ଧୁ, ମୁଁ ଆପଣଙ୍କର କୃପାରୁ ସଚରାଚର ବିଶ୍ୱବ୍ରହ୍ମାଣ୍ଡ ମୁଁ ଭ୍ରମଣ କରିଛି, ସବୁ ଜାଗାକୁ ଯାଇଛି, ସବୁ ଭଲ ଭଲ ତୀର୍ଥ ମୁଁ ଦର୍ଶନ କରିଛି, କିନ୍ତୁ ପ୍ରଭୁ ଏ ପର୍ଯ୍ୟନ୍ତ ମୋର ବୃନ୍ଦାବନ ଯିବା ଅଧୁରା ରହିଗଲା, ଏପର୍ଯ୍ୟନ୍ତ ମୁଁ ଯାଇପାରିଲି ନାହିଁ। କେମିତି ଭାବରେ ବୃନ୍ଦାବନ ଯାଇପାରିବି ଏବଂ ରାଧା ମାଧବଙ୍କର ଲୀଳା ମୁଁ ଦର୍ଶନ କରିବି, ଏହି ସମ୍ପର୍କରେ ମୋତେ ଦୟାକରି କିଛି କୁହନ୍ତୁ। ତାପରେ ଏକଥା ଶୁଣିବା ପରେ ଭଗବାନ ବିଷ୍ଣୁ ହସିଲେ, ମନ୍ଦ ମନ୍ଦ ହସି କହୁଛନ୍ତି, ହୋଇ ହୋ ଅନନ୍ତ ଦେବ, ମୁଁ ତ ଜାଣେ ତୁମେ ବୁଦ୍ଧିମାନ ବ୍ୟକ୍ତି, କିନ୍ତୁ ବର୍ତ୍ତମାନ ଦେଖୁଛି ଯେ ତୁମର ବୁଦ୍ଧି ପୁରା ଏକଦମ ବିଗିଡ଼ି ଯାଇଛି, ଏଭଳିଆ ମତିଗତି କେମିତି ହେଲା? ବୃନ୍ଦାବନ ଯିବାକୁ ତୁମେ ଚାହୁଁଛ? ଏଇଟା କ'ଣ ସମ୍ଭବ? ତୁମେ କେତେ ପୁଣ୍ୟ କରିଛ, କେତେ ତପସ୍ୟା କରିଛ, ବୃନ୍ଦାବନ ଯିବା କ'ଣ ଏତେ ସହଜ ଜିନିଷ? ମୋର ତ ମନେ ହେଉଛି ତୁମେ କୁକୁରର ଲାଞ୍ଜ ଧରିକିରି ଏ ଭବସମୁଦ୍ର ପାର ହେବା ପାଇଁ ଚେଷ୍ଟା କରୁଛ, ତୁମେ ବାମନ ହେଇକି ଚନ୍ଦ୍ରମାକୁ ଧରିବାକୁ ପ୍ରୟାସ କରୁଛ, ତେବେ ଏଇଟା ସମ୍ଭବ ନୁହେଁ। ଚିନ୍ମୟ ଧାମ ସେଇଟା, ଯେଉଁଠି ମୁନି ଋଷିମାନେ ମଧ୍ୟ ସ୍ୱପ୍ନରେ ବୃନ୍ଦାବନ ଧାମର ଦର୍ଶନ କରିପାରନ୍ତି ନାହିଁ, ବ୍ରହ୍ମା ଯାଇପାରନ୍ତି ନାହିଁ, ଶିବ ଯାଇପାରନ୍ତି ନାହିଁ, ମୁଁ ସ୍ୱୟଂ ବ୍ରହ୍ମା ବିଷ୍ଣୁ ସେଠିକି ଯିବା ପାଇଁ ଯୋଗ୍ୟ ନୁହେଁ। ଏପରିକି କାରଣଦକ ସାହି ବିଷ୍ଣୁ, କ୍ଷୀରଦକ ସାହି ବିଷ୍ଣୁ, ଆମେ ସେଠିକି କେହି ଯାଇପାରୁନୁ, ଆଉ ତୁମେ କିନା ଏବଂ ସେଇ ବୃନ୍ଦାବନର ପଦରଜ, ବୃନ୍ଦାବନର ଧୂଳିକଣା ଲାଭ କରିବା ପାଇଁ ସ୍ୱୟଂ ବ୍ରହ୍ମା ପୁଷ୍କର କ୍ଷେତ୍ରରେ ଇତିପୂର୍ବରେ ଶତବର୍ଷ ସେ ତପସ୍ୟା କରିଛନ୍ତି, କିନ୍ତୁ ତପସ୍ୟା କରିବା ପରେ ବି ବୃନ୍ଦାବନ ପ୍ରାପ୍ତ ହେଇନାହାନ୍ତି। ଆଉ ତୁମେ କେମିତି ଭାବରେ ସେଠିକି ଯିବାକୁ ଚାହୁଁଛ? ଏଇଟା କ'ଣ ସମ୍ଭବ? ଏସବୁ କହିବା ପରେ ସେ କହୁଛନ୍ତି, ତଥାପି ମୁଁ ତୁମକୁ ସାଧୁମାନଙ୍କ ମଧ୍ୟରୁ ସାଧୁବର୍ଜ୍ୟ ବା ଶ୍ରେଷ୍ଠ ସାଧୁ ଭାବରେ ମୁଁ ତୁମକୁ ଗଣନା କରୁଛି, କାହିଁକିନା ଯାହା ବି ହେଉ ନା କାହିଁକି ତୁମ ଭିତରେ ଭଗବାନ ଶ୍ରୀ ଶ୍ରୀ ରାଧା ମାଧବଙ୍କର ଲୀଳା ଦର୍ଶନ କରିବା ପାଇଁ, ତାଙ୍କର ଧାମ ଦର୍ଶନ କରିବା ପାଇଁ ତୁମର ଇଚ୍ଛା ହେଇଛି, ଖୁବ ଭଲ କଥା। କିନ୍ତୁ ବାପା, ଯେତେବେଳେ ପର୍ଯ୍ୟନ୍ତ ତୁମେ ଗୋପୀମାନଙ୍କର, ବ୍ରଜଗୋପିକାମାନଙ୍କର ସାନ୍ନିଧ୍ୟ, ତାଙ୍କର ଅନୁଗ୍ରହ, ତାଙ୍କର ଚରଣାଶ୍ରୟ, ତାଙ୍କର ଆନୁଗତ୍ୟ ତୁମେ ଯଦି ନ ପାଇଛ, ସେତେଦିନ ପର୍ଯ୍ୟନ୍ତ ଏ ବୃନ୍ଦାବନ ଧାମ ଯାଇକି ରାଧା ମାଧବଙ୍କୁ ଦର୍ଶନ କରିବ ସେଇଟା ସମ୍ଭବ ନୁହେଁ। ତ ବର୍ତ୍ତମାନ କିଭଳି ଭାବରେ ତୁମେ ଏ ଗୋପୀ ବ୍ରଜଗୋପିକାମାନଙ୍କର କୃପାଲାଭ କରିବ? ବ୍ରଜଗୋପିକା ଗୋପିକାମାନଙ୍କର କୃପାଲାଭ କରିବା ପାଇଁ ହେଲେ ତୁମକୁ ଏକମାତ୍ର ଗୌରାଙ୍ଗ ମହାପ୍ରଭୁଙ୍କର ଚରଣାଶ୍ରୟ କରିବାକୁ ପଡ଼ିବ। ତେଣୁ ତୁମେ ସର୍ବାନ୍ତକରଣରେ ତୁମେ ଗୌରାଙ୍ଗ ମହାପ୍ରଭୁଙ୍କର ଚରଣାଶ୍ରୟ କର ଏବଂ ତାଙ୍କର ଆରାଧନା କର। ଆଜ୍ଞା, ଗୌରାଙ୍ଗ ମହାପ୍ରଭୁ ରହନ୍ତି କେଉଁଠି? ପ୍ରଶ୍ନ ହେଇପାରୁଛି। ତ ତାପରେ କହୁଛନ୍ତି ଯେ ଗୌରାଙ୍ଗ ମହାପ୍ରଭୁ ସେ ନବଦ୍ୱୀପରେ ବାସ କରନ୍ତି। ନନ୍ଦନନ୍ଦନ ଭଗବାନ ଶ୍ରୀକୃଷ୍ଣ ସର୍ବାଂଶୀ ସର୍ବାବତାରୀ ସର୍ବରୋଷେଇକ ନିଳୟ ଭଗବାନ, ସେ ଭକ୍ତମାନଙ୍କୁ ଗୋପୀଭାବ ପ୍ରଦାନ କରିବା ପାଇଁ ସେ ଦ୍ୱିଭୁଜ ଶାନ୍ତ ବିଗ୍ରହ ଗୌରାଙ୍ଗ ମହାପ୍ରଭୁ, ଯାହାଙ୍କର ଶରୀରର ଯେଉଁ କାନ୍ତି ହେଉଛି ଆଉଟା ସୁନା ଭଳିଆ ଗୌରବର୍ଣ୍ଣ, ସେ କ'ଣ କରିଛନ୍ତି ନା କ'ଣ କରୁଛନ୍ତି ନା ନବଦ୍ୱୀପରେ ନିବାସ କରୁଛନ୍ତି, ମହାପ୍ରଭୁ ନବଦ୍ୱୀପରେ। କେମିତି ଚିହ୍ନିବି ତାଙ୍କୁ? ଆଜାନନ୍ଦିତ ହୁଜ କନକାବଦାତୁ, ତାଙ୍କର ଚାଞ୍ଚର ଜିଗୁରୁ କେଶରାଜି ସେ ପୀତବସ୍ତ୍ର ପୀତ ପଟବସ୍ତ୍ର ପରିଧାନ କରିଥାନ୍ତି, ଗଳାରେ ତାଙ୍କର ତୁଳସୀ ମାଳା ଶୋଭା ପାଉଥାଏ, ବକ୍ଷସ୍ଥଳରେ କୌସ୍ତୁଭମଣି, ହାତରେ ଅଙ୍ଗଦ, କର୍ଣ୍ଣରେ କୁଣ୍ଡଳ ଏବଂ ସଦାସର୍ବଦା ସେ ନିଜର ମଙ୍ଗଳମୟ ନାମ କୀର୍ତ୍ତନ କରନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏବଂ ମଝିରେ ମଝିରେ ହରିନାମ ଛାଡ଼ି ଦେଇକି ଗୋପି 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 ମଧ୍ୟ କୀର୍ତ୍ତନ କରନ୍ତି। ଆଉ ତାପରେ କେତେବେଳେ କେମିତି ମହାଭାବରେ ବିଭାବିତ ହେଇ ମୂର୍ଚ୍ଛିତ ଅବସ୍ଥାରେ ପଡ଼ିଯାନ୍ତି, ତ କେତେବେଳେ କେମିତି ଦଣ୍ଡ କମଣ୍ଡଳ ଧାରଣ କରିକି ଜୀବମାନଙ୍କୁ କୃଷ୍ଣତତ୍ଵ ବିଜ୍ଞାନ ସମ୍ପର୍କରେ ଉପଦେଶ ପ୍ରଦାନ କରିଥାନ୍ତି। ତୁମେ ଏଇଭଳି ଗୌରାଙ୍ଗ ମହାପ୍ରଭୁ ଯିଏକି ଏଭଳି ଭାବରେ ଯିଏ ବିରାଜମାନ କରିଛନ୍ତି ନବଦ୍ୱୀପରେ, ସେଠିକି ଯାଅ, ତାଙ୍କର ଭଜନ କର। ଏକଥା ଶୁଣିବା ପରେ ଅନନ୍ତ ନାଗରାଜ ଆଉ କାଳ ବିଳମ୍ବ ନକରି ମହାବିଷ୍ଣୁଙ୍କୁ ପ୍ରଣାମ କରିକି ସିଧାସଳଖ ଆସି ନବଦ୍ୱୀପ ଧାମରେ ଉପନୀତ ହେଲେ ଏବଂ ନବଦ୍ୱୀପ ଧାମରେ ରହି ଦଶ ଲକ୍ଷ ବର୍ଷ ପର୍ଯ୍ୟନ୍ତ, ଏକ ହୁଏତ ବର୍ଷ ଦଶ ଲକ୍ଷ ତ ନାହିଁ, ଦଶ ଲକ୍ଷ ବର୍ଷ ପର୍ଯ୍ୟନ୍ତ ସେଠି ଗୌରାଙ୍ଗ ମହାପ୍ରଭୁଙ୍କର ଆରାଧନା କଲେ। ପ୍ରତ୍ୟେକ ଦିନ ତାଙ୍କୁ ଷୋଳଶୋପଚାରରେ ପୂଜା କଲେ, ଧ୍ୟାନ ଆସନ ପାଦ୍ୟ ଅର୍ଘ୍ୟ ଆଚମନ ମଧୁବର୍ପ ପୁନର ଆଚମନ ସ୍ନାନ ତାର ବସ୍ତ୍ର ଉପବୀତ ଗନ୍ଧ ପୁଷ୍ପ ଧୂପ ଦୀପ ତୁଳସୀ ନୈବେଦ୍ୟ ତାପରେ ନାନା ପ୍ରକାର ସୁଗନ୍ଧିତ ଦ୍ରବ୍ୟ ତାମ୍ବୁଳ ଅଖଣ୍ଡ ଋତୁଫଳ ସବୁ ପ୍ରଦାନ କରୁଥାନ୍ତି ଏବଂ ପ୍ରଣାମ ବି କରୁଥାନ୍ତି। ନମୋ ମହାପଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମେ ଗୌରବିଷେ ନମଃ। ଏବଂ ଏଇଭଳି ଭାବରେ ଦଶ ଲକ୍ଷ ବର୍ଷ ତାଙ୍କର ଆରାଧନା କରିବା ପରେ ଭଗବାନ ଚୈତନ୍ୟ ମହାପ୍ରଭୁ ଗୋଟିଏ ଦିନ କ'ଣ ହେଲା ନା ତାଙ୍କ ସେ ଅନନ୍ତ ନାଗରାଜାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ଆବିର୍ଭୂତ ହେବା ପରେ ଏ ଅନନ୍ତ ନାଗରାଜ ତାଙ୍କୁ ବହୁ ଭାବରେ ସ୍ତୁତି କଲେ ଏବଂ ସ୍ତୁତି କରି କହୁଛନ୍ତି, ହେ ପ୍ରଭୁ, ଏଇ ସନାତନ ଆପଣଙ୍କର ଯେଉଁ ସନାତନ ପ୍ରକୃତି ରହିଛି, ଏଇ ପ୍ରକୃତି ସମ୍ଭବ ହେଉଛି ମୁଁ, ଆପଣ ହିଁ ମୋର ମାନେ ମୋର ସୃଷ୍ଟି, ମୁଁ ଆପଣ ହିଁ ହେଉଛନ୍ତି ମୋର ସୃଷ୍ଟିକର୍ତ୍ତା, ତେଣୁ ଆପଣଙ୍କର ଚରଣରେ ମୁଁ ଶରଣ ମାଗୁଛି। ଯେଉଁମାନେ ଆପଣଙ୍କର ପାଦ ପଦ୍ମର ସେବାକୁ ତ୍ୟାଗ କରି ଯେଉଁମାନେ ଜ୍ଞାନ ସାଧନାରେ ଯେଉଁମାନେ ନିଯୁକ୍ତ ରହିଛନ୍ତି, ନୀତି କରୁଛନ୍ତି, ଏମାନେ ସମସ୍ତେ ଅପରିପକ୍ୱ ବୁଦ୍ଧି ସମ୍ପନ୍ନ, ଏମାନେ କେବଳ ବହୁତ ପରିଶ୍ରମ କରୁଛନ୍ତି, ଏମାନଙ୍କର ପରିଶ୍ରମ ହିଁ ରହିଯିବ, ବୃଥା ପରିଶ୍ରମ। ଯେଉଁମାନେ ଆପଣଙ୍କର ପାଦ ପଦ୍ମକୁ ତ୍ୟାଗ କରି ଯେଉଁମାନେ ଆପଣଙ୍କର ସହିତ ଏକ ହେବାକୁ ଚାହୁଁଛନ୍ତି, ସାଯୁଜ୍ୟ ମୁକ୍ତି ପାଇଁ ଚେଷ୍ଟା କରୁଛନ୍ତି, ଏମାନେ ଏମାନଙ୍କର ବୁଦ୍ଧି ନାହିଁ, କାରଣ ଏମାନେ ଆପଣଙ୍କର ସେବା ସୁଖରୁ ବଞ୍ଚିତ ହେଉଛନ୍ତି। ତେଣୁ ହେ ପ୍ରଭୁ, ମୁଁ କେବଳମାତ୍ର ଆପଣଙ୍କର ପାଦ ପଦ୍ମର ସେବା ହିଁ ମୋର ଏକମାତ୍ର କାମ୍ୟ, ମୁଁ ଅନ୍ୟ କିଛି ଚାହୁଁନି। ତଦ୍ଭୃତ୍ୟ ଭୃତ୍ୟ ପରିଚାରକ ଭୃତ୍ୟ 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 ମାମ ସ୍ମର ଲୋକନାଥ, କାରଣ ଭକ୍ତମାନେ ଆପଣଙ୍କ ଦାସତ୍ଵ ଛଡ଼ା ଅନ୍ୟ କୌଣସି କିଛି ଆଶା କରନ୍ତି ନାହିଁ, ସବୁବେଳେ ପ୍ରାର୍ଥନା କରନ୍ତି, ତବ ଦାସ ଦାସ ଦାସାନାମ ଦାସତ୍ଵମ ଦେହିମେ ପ୍ରଭୁ। ତାପରେ ସେ କହୁଛନ୍ତି ଯେ ହେ ପ୍ରଭୁ, ମୁଁ କିଭଳି ଭାବରେ ବୃନ୍ଦାବନ ଯାଇପାରିବି ଏବଂ ଆପଣ ଯେଉଁ ରୂପରେ ବୃନ୍ଦାବନରେ ନିବାସ କରନ୍ତି ରାଧାରାଣୀଙ୍କ ସହିତ, ସେହି ଯୁଗଳ ଦର୍ଶନ ମୁଁ କେମିତି ଲାଭ କରିପାରିବି, ସେ ବିଷୟରେ ଆପଣ ମୋତେ କୃପା କରନ୍ତୁ। ତାପରେ ଚୈତନ୍ୟ ମହାପ୍ରଭୁ କହିଲେ, ବୃନ୍ଦାବନ ଯିବ, ଠିକ ଅଛି, ତାହେଲେ କିଛି କାମ କରିବାକୁ ପଡ଼ିବ। ମୋର ଯେଉଁ ଭିନ୍ନ ଭିନ୍ନ ସବୁ ଲୀଳା ରହିଛି, ନବଦ୍ୱୀପର ଲୀଳା, ବୃନ୍ଦାବନର ଲୀଳା, ଏ ସମସ୍ତ ଲୀଳାର ସାର ବସ୍ତୁକୁ ଉଦ୍ଧୃତ କରି ତମେ ଗୋଟେ ସଂହିତା ରଚନା କର ଏବଂ ସଂହିତା ରଚନା କରିକି ମୋତେ ଅର୍ପଣ କର। ତାପରେ ଭଗବାନଙ୍କର ଆଦେଶରେ ଅନନ୍ତ ନାଗରାଜ ଗୋଟେ ସଂହିତା ରଚନା କଲେ ଏବଂ ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପାଦ ପଦ୍ମରେ ସମର୍ପଣ କଲେ। ତାପରେ ଚୈତନ୍ୟ ମହାପ୍ରଭୁ ସେଟାକୁ ପଢ଼ିଲେ, ବଢ଼ିଆ ଲାଗିଲା, ଭଲ ଲାଗିଲା। ତାପରେ ସେଇ ସଂହିତାର ନାମକରଣ କଲେ। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ ଏଇଟା ଅନନ୍ତ ଦେବଙ୍କର ଅନନ୍ତ ବଦନରୁ ଏଇଠି ମାନେ କୀର୍ତ୍ତିତ ହେଇଛି ବା ଉଦ୍ଭୁତ ହେଇଛି ଏବଂ ଏଇଠି କ'ଣ ରହିଛି ନା ମୋର ଅନନ୍ତ ମହିମା ଏଠି ବର୍ଣ୍ଣନା କରାହେଇଛି, ମୋର ଅନନ୍ତ ଲୀଳା କଥା ଏଇ ସଂହିତାରେ ବର୍ଣ୍ଣନା କରାହେଇଛି। ତେଣୁ ଏଇ ସଂହିତାର ନାମକରଣ କରାହେବ ଅନନ୍ତ ସଂହିତା। ସେଭଳି ଭାବରେ ଅନନ୍ତ ସଂହିତା ପ୍ରଦାନ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କୁ ଅନନ୍ତ ସଂହିତା ପ୍ରଦାନ କଲେ। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ ତୁମେ ହେଉଛ ମୋର ଭକ୍ତୋତ୍ତମ, ଯେହେତୁ ତୁମେ ମୁଁ ଯେତେବେଳେ ନବଦୀପ ଧାମରେ ପ୍ରକଟ ହେଲି ତୁମେ ମୋର ଆଦିସେବକ ରୂପରେ ଏଠି ଅବସ୍ଥାନ କରିଛ, ତୁମେ ଏଠି ବର୍ତ୍ତମାନ ରହିଛ। ମୁଁ ଯେତେବେଳେ ମୁଁ ଯେବେ ଯେବେ ଏ ଧରାଧାମରେ ଅବତୀର୍ଣ୍ଣ ହେବି ହେ ଅନନ୍ତ ଦେବ ତୁମେ ମଧ୍ୟ ମୋ ସହିତ ଅବତୀର୍ଣ୍ଣ ହେବ। ମୁଁ ଯେତେବେଳେ ବୃନ୍ଦାବନରେ ପରବର୍ତ୍ତୀ କଳ୍ପରେ ଯେତେବେଳେ ମୁଁ ସ୍ୱୟଂ କୃଷ୍ଣ ଏଇ ରୂପରେ ମୁଁ ଯେତେବେଳେ ସ୍ୱୟଂ କୃଷ୍ଣ ରୂପରେ ମୁଁ ଯେତେବେଳେ ଆବିର୍ଭୂତ ହେବି ତୁମକୁ ମୁଁ ମୋର ବଡ଼ ଭାଇ କରିବି, ତୁମେ ବଳରାମ ରୂପରେ ଆସିବ। ଯେତେବେଳେ ମୁଁ ରାମ ଅବତାରର ମାନେ ଅବତୀର୍ଣ୍ଣ ହେବି ତୁମେ ଲକ୍ଷ୍ମଣ ହେଇକି ଆସିବ। ଆଉ ଯେତେବେଳେ ମୁଁ କୌଣସି ଏକ କଳିଯୁଗରେ ମୁଁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଏଇ ରୂପରେ ଯେତେବେଳେ ମୁଁ ଆସିବି ଗୌରାଙ୍ଗ ରୂପରେ ତୁମେ ସେତେବେଳେ ନିତ୍ୟାନନ୍ଦ ପ୍ରଭୁଙ୍କ ରୂପରେ ଆସିବ ଏବଂ ତୁମେ ମୋର କୀର୍ତ୍ତନରେ ଅଂଶଗ୍ରହଣ କରିବ ଏବଂ ମୋ ପ୍ରତି ଯେଉଁମାନେ ଅତ୍ୟନ୍ତ ବିମୁଢ଼ ବ୍ୟକ୍ତି, ମୋ ପ୍ରତି ଯେଉଁମାନେ ଭକ୍ତି ରହିତ ବିଦ୍ୱେଷ ପରାୟଣ ବ୍ୟକ୍ତି ମଧ୍ୟ ଏଇଭଳି ବ୍ୟକ୍ତିମାନଙ୍କୁ ମଧ୍ୟ ତୁମେ ପରମ ଭକ୍ତରେ ପରିଣତ କରିବ। ଏଭଳି ଭାବରେ ତାଙ୍କୁ ଆଶୀର୍ବାଦ କଲେ। ତାପରେ କ'ଣ ଯେ ଶିବ କହୁଛନ୍ତି ପାର୍ବତୀଙ୍କୁ ଏ ସମସ୍ତ ଘଟଣା, ତେଣୁ ଶିବ କହୁଛନ୍ତି ଯେ ହେ ପାର୍ବତୀ ତୋ ଜୀବ କଲ୍ୟାଣ ପାଇଁ ମହାବିଷ୍ଣୁ କ'ଣ କରିଛନ୍ତି, ଏଇଟା ବ୍ରହ୍ମାଙ୍କୁ ଏଇ ଅନନ୍ତ ପରବର୍ତ୍ତୀ କଳ୍ପରେ ଏଇ ଅନନ୍ତ ସଂହିତା ପ୍ରଦାନ କରିଛନ୍ତି ଏବଂ ଅନ୍ୟ କଳ୍ପରେ ଯେତେବେଳେ ମୁଁ ବିଷପାନ କଲି ଏବଂ ମୁଁ ବିଷପାନ କରିବା ଫଳରେ ବିଷର ଜ୍ୱାଳାରେ ମୁଁ ଦଗ୍ଧୀଭୂତ ହେଉଥିଲି, ମୁଁ ନୀଳକଣ୍ଠ ହେଲି, ସେହି ସମୟରେ ଭଗବାନ ବିଷ୍ଣୁ ମୋତେ ଏଇ ଅନନ୍ତ ସଂହିତା ପ୍ରଦାନ କଲେ ଏବଂ ମୁଁ ଉର୍ଦ୍ଧ୍ୱମୁଖରେ ଏଇ ଅନନ୍ତ ସଂହିତା ମୁଁ ପଢ଼ୁଛି ଏବଂ ଅନନ୍ତ ସଂହିତାର ତତ୍ତ୍ୱ ଅବଗତ ହେଇ ମୁଁ ଗୌରାଙ୍ଗ ମହାପ୍ରଭୁଙ୍କର ନାମ କୀର୍ତ୍ତନ କରୁଛି ଏବଂ ଏଇ ଗୌରାଙ୍ଗ ମହାପ୍ରଭୁଙ୍କର ନାମ କୀର୍ତ୍ତନ ଏବଂ ଅନନ୍ତ ସଂହିତା ପାଠ କରିବା ଫଳରେ ଏ ଅନନ୍ତ ସଂହିତା ଏବଂ ଗୌରାଙ୍ଗ ମହାପ୍ରଭୁଙ୍କର ନାମରେ ଯେଉଁ ସୁଧା ପ୍ରଶ୍ରବଣ ହେଉଛି ବା ସୁଧା ବର୍ଷା ହେଉଛି ସେଇ ସୁଧା ମୋର କଣ୍ଠକୁ ସ୍ନିଗ୍ଧ କରିଦେଉଛି, ଶିଶୁତଳ କରିଦେଉଛି, ମୋର ଜ୍ୱାଳା ଦୂରୀଭୂତ ହେଇଯାଉଛି। ଆଉ ଗୋଟେ କଥା, ଭଗବାନ ମୋତେ ଗୋଟେ ଏମିତି ସେବା ଦେଲେ ଯେ ସେବା କରିବା ପରେ ମୋ ଭିତରେ ଗୋଟେ ଆତ୍ମଗ୍ଲାନି ଦେଖାଦେଲା। ଭଗବାନ କହିଲେ ଶିବଜୀ ମୋର ଭକ୍ତମାନଙ୍କୁ ଏଇ ସମସ୍ତ ଅସୁୟା ପରାୟଣ ଅଭକ୍ତ ମୂଢ଼ ବ୍ୟକ୍ତିମାନଙ୍କ ପାଖରୁ ରକ୍ଷା କରିବା ପାଇଁ, ଭକ୍ତମାନଙ୍କୁ ଏମାନଙ୍କ ଠାରୁ ଦୂରେଇ ଦେବା ପାଇଁ ତୁମେ କ'ଣ କର, ଗୋଟେ ଅସତ୍ ଶାସ୍ତ୍ର ରଚନା କର। ତ ଭଗବାନଙ୍କର ଇଚ୍ଛା ଅନୁସାରେ ମୁଁ ମାୟାବାଦ ନାମକ ଗୋଟେ ଅସତ୍ ଶାସ୍ତ୍ର ରଚନା କଲି। ଯେଇ ମାୟାବାଦ ଶାସ୍ତ୍ର ହେଉଛି ମାୟାବାଦୀ ଭାଷ୍ୟ ଶୁଣିଲେ ହଏ ସର୍ବନାଶ। କାହିଁକି ସର୍ବନାଶ ହୁଏ, କାରଣ ଏଇ ଅସତ୍ ଶାସ୍ତ୍ର ମାୟାବାଦ ଏଠି କୃଷ୍ଣଙ୍କର ନିନ୍ଦା କରାହେଇଛି, କୃଷ୍ଣ ନିନ୍ଦାରେ ଏଇଟା ଭର୍ତ୍ତି ହେଇଛି, କୃଷ୍ଣ ନିନ୍ଦରମ। ଆଉ ମୁଁ ଭଗବାନଙ୍କର ପରମ ଭକ୍ତ, ଅଥଚ ମୋତେ ଏଭଳି କୃଷ୍ଣଙ୍କର ନିନ୍ଦା ସୂଚକ ଏଇ ମାୟାବାଦ ଶାସ୍ତ୍ର ମୋତେ ରଚନା କରିବାକୁ ପଡ଼ିଲା, ମୋତେ ଭଗବାନ ଏହି ସେବା ଦେଲେ ଆଉ କାହାକୁ ନ ଦେଇକି, ତ ମୋ ମନ ଭିତରେ ଗୋଟେ ଆତ୍ମଗ୍ଲାନି ଥିଲା। ତ ଆଜି ଏହି ଅନନ୍ତ ସଂହିତା ଏବଂ ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ନାମ କୀର୍ତ୍ତନ ଫଳରେ ଆଜି ମୁଁ ସେଇ ଆତ୍ମଗ୍ଲାନିରୁ ମୁକ୍ତ ହେଇଛି ଏବଂ ଭଗବାନଙ୍କର ପରମ ଭକ୍ତରେ ମୁଁ ପରିଣତ ହେଇଛି, ଏଭଳି କହୁଛନ୍ତି। ତ ଯାହା ବି ହେଉ ନା କାହିଁକି, ଏବଂ ପରବର୍ତ୍ତୀ କାଳରେ ଯେତେବେଳେ ଗୌରାଙ୍ଗ ମହାପ୍ରଭୁ ଇତି ପୂର୍ବରୁ କହିଥିଲେ, ମୁଁ କହିବାକୁ ଭୁଲି ଯାଇଥିଲି, ସେଟା କଣ ନା ଏଇ ଯୋଉ ନବଦୀପ ଧାମ ତୁମେ ଦେଖୁଛ ଅନନ୍ତ ଦେବ, ଏଇ ଯୋଉ ନବଦୀପ ଧାମ ଏଟା ରାଧାରାଣୀଙ୍କ ଦ୍ଵାରା ସୃଷ୍ଟି ହେଇଛି ଜୀବ କଲ୍ୟାଣ ପାଇଁ। ତ ପାର୍ବତୀ ପଚାରୁଛନ୍ତି ବର୍ତ୍ତମାନ ହେ ମହାଦେବ ମହାଦେବ ଆପଣ ଦୟାକରି କୁହନ୍ତୁ କେତେବେଳେ କେଉଁ ହିସାବରେ ରାଧାରାଣୀ ଏଇ ଧାମକୁ ସୃଷ୍ଟି କଲେ ନବଦୀପ ଧାମକୁ। ତାର ଉତ୍ତରରେ ଶିବ କହୁଛନ୍ତି ଯେ ଥରେ ଗୋଲୋକ ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଶ୍ରୀମତୀ ରାଧାରାଣୀଙ୍କର ସାକ୍ଷାତକାର ଲାଭ କରିଛନ୍ତି, ତାଙ୍କୁ ସମୟ ଦିଆହେଇଛି ଇଣ୍ଟରଭ୍ୟୁ 8:00 ସମୟରେ ଧରି ନିଅନ୍ତୁ, ଏବଂ ଭଗବାନ ଶ୍ରୀକୃଷ୍ଣ ଏକଦମ 5 ସମୟରେ ବାହାରିଛନ୍ତି। କାହିଁକି 5 ସମୟରେ ବାହାରିଛନ୍ତି? କାରଣ ଅନେକ ସମୟରେ ଯିବାରେ ଡେରି ହେଇଯାଏ ଏବଂ ରାଧାରାଣୀ ମାନ କରି ବସନ୍ତି, ଏବଂ ରାଧାରାଣୀଙ୍କର ମାନ ଭଞ୍ଜନ କରିବା ପାଇଁ ଭଗବାନଙ୍କୁ ଯଥେଷ୍ଟ ଉଦ୍ବେଗ ସହିବାକୁ ପଡ଼େ। ଭଗବାନ ଭାବିଲେ ନାଇଁ ବାବା, ଆଗଠୁ ଯିବା ଭଲ, ବରଂ ରାଧାରାଣୀଙ୍କର ନିକୁଞ୍ଜର ଦ୍ୱାର ଦେଶରେ ବରଂ 2-2.5 ଘଣ୍ଟା ଅପେକ୍ଷା କରିକି ବସିଥିବି, କିନ୍ତୁ ଆଉ ଡେରି କରିବିନି, ମୋତେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଭଗବାନ ଶ୍ରୀକୃଷ୍ଣ ବେଶ ସୁନ୍ଦର ଭାବରେ ବାହାରିଛନ୍ତି, ଏବଂ ମଝିରେ ବିରଜା ସଖୀ ଆସି ତାଙ୍କର ପଥ ଓଗାଳିଲେ, କହିଲେ ହେ ପ୍ରଭୁ ଦୟାକରି ଆପଣ ଆଜି ମୋର କୁଞ୍ଜକୁ ଟିକେ ଚାଲନ୍ତୁ, ମୁଁ ମୋର ସଖୀମାନଙ୍କ ସହିତ ଆପଣଙ୍କର ଆଦର ଆପ୍ୟାୟନ କରିବି, ଆପଣଙ୍କ ସତ୍କାର କରିବି। କହିଲେ ଯେ ବିରଜା କୃଷ୍ଣ କହୁଛନ୍ତି ନା ଆଜି ଯାଇପାରିବିନି, ଆଜି ରାଧାରାଣୀଙ୍କ ସହିତ ମୋର ଆପଏଣ୍ଟମେଣ୍ଟ ରହିଛି, ମୋତେ ଶୀଘ୍ର ଯିବାକୁ ପଡ଼ିବ, 8 ସମୟରେ ସମୟ ଦିଆହେଇଛି। ତାପରେ ବିରଜା କହିଛନ୍ତି ପ୍ରଭୁ ବର୍ତ୍ତମାନ ତ 5 ବାଜିଛି, ତ 8 ସମୟ 3 ଘଣ୍ଟା ପରେ ଆସିବ, ଆପଣ ଟିକେ ଚାଲୁନାହାନ୍ତି, ଅଳ୍ପ ସମୟ ପାଇଁ ଆମ କୁଞ୍ଜରେ ଆପଣ ପଦଧୂଳି ଦିଅନ୍ତୁ। ଏତେ ସୁନ୍ଦର ମିଠା ମିଠା କଥା କହିଲେ, ଯାହାଫଳରେ ଭଗବାନ ଶ୍ରୀକୃଷ୍ଣ ବିରଜା ଦେବୀଙ୍କର ମିଠା କଥାରେ ଭୁଲିଯାଇ ତାଙ୍କ କୁଞ୍ଜକୁ ଗଲେ, ଏବଂ ଏତେ ସୁନ୍ଦର ଭାବରେ ତାଙ୍କର ସେବା କଲେ ତାଙ୍କର ସଖୀମାନଙ୍କ ସହିତ ବିରଜା ଦେବୀ। ତାପରେ ଭଗବାନ କହିଲେ ଯେ ବିରଜା ଚଲ ରାସ ନୃତ୍ୟ କରିବା, ତାପରେ ଭଗବାନ ଶ୍ରୀକୃଷ୍ଣ ବିରଜାଙ୍କ ସହିତ ତାଙ୍କର ସଖୀମାନଙ୍କ ସହିତ ରାସ ନୃତ୍ୟ ଆରମ୍ଭ କରିଦେଲେ। ଏଇଠି ବର୍ଣ୍ଣନା କରାହେଇଛି ପଦ୍ମିନ୍ୟାମ ଷଟ୍ ପଦମ ଯଥା, ଯେମିତି ଭ୍ରମର ଦିନ ଦ୍ୱିପହରରେ ମଧୁ ସଂଗ୍ରହ କରିବା ପାଇଁ ପଦ୍ମଫୁଲକୁ ଆସେ, ପଦ୍ମଫୁଲ ପାଖରେ ଆସି ପହଞ୍ଚେ ଏବଂ ମଧୁ ସଂଗ୍ରହ କରୁଥାଏ, କିନ୍ତୁ ଯେତେବେଳେ ସନ୍ଧ୍ୟା ହେଇଯାଏ, କେତେବେଳେ ସନ୍ଧ୍ୟା ହେଇଯାଏ ବୁଝିପାରେ ନାହିଁ, ଯେଉଁ ଦ୍ୱିପହର ବେଳାରେ ଯେଉଁ ପଦ୍ମ ଏକଦମ ପ୍ରସ୍ଫୁଟିତ ଅବସ୍ଥାରେ ଅଛି, ପ୍ରକୃତିର ନିୟମ ଅନୁସାରେ ଏହି ପଦ୍ମ ସନ୍ଧ୍ୟା ସମୟରେ କ'ଣ ହୁଏ ନା ବୁଝି ହେଇଯାଏ, ଏବଂ ଭ୍ରମର ତାର ଭିତରେ ରହିଯାଏ ଏବଂ ତାର ଭିତରେ ସେ ପ୍ରାଣ ହରାଏ। ଠିକ୍ ସେହିଭଳି ଭାବରେ ଭଗବାନ ଏଇ ଯେଉଁ ବିରଜା ସଖୀ ରୂପକ ପଦ୍ମରେ ଇଏ ଭଗବାନ ଶ୍ରୀକୃଷ୍ଣ ଭ୍ରମର ରୂପରେ ସେଇଠି ଯେତେବେଳେ ମଧୁ ଆସ୍ୱାଦନ କରିଛନ୍ତି, କେତେବେଳେ ଯେ 8 ବାଜିଯାଇଛି ଯାହାଙ୍କର ଆଉ ହୋଶ ନାହିଁ, 8 ବାଜିଗଲା, 9 ବାଜିଗଲା, 10 ବାଜିଗଲା, 12 ବାଜିଗଲା, ଏପଟେ ରାଧାରାଣୀ ବଡ଼ ଉଦ୍ବିଗ୍ନ ଚିତ୍ତ ଅଛନ୍ତି। ତାପରେ ଯେତେବେଳେ କୃଷ୍ଣ ଆସୁନାହାନ୍ତି, ତାପରେ ସେ ରାଧାରାଣୀ ଲଳିତାଙ୍କୁ କହିଲେ ଲଳିତେ ତୁମେ ଶୀଘ୍ର ଯାଇକି ଦେଖ କେଉଁଠି କୃଷ୍ଣ ଅଛନ୍ତି, ଆସିବାର କଥା ଥିଲା କାହିଁକି ଆସିଲେନି। ଲଳିତା ଦେବୀ କୁଞ୍ଜରେ କୁଞ୍ଜରେ ଯାଇକି ଭିନ୍ନ ଭିନ୍ନ କୁଞ୍ଜରେ କୃଷ୍ଣଙ୍କର ଅନ୍ୱେଷଣ କରୁଛନ୍ତି, ଏବଂ ପରବର୍ତ୍ତୀ କାଳରେ ଯେତେବେଳେ ସେ ବିରଜା କୁଞ୍ଜକୁ ଆସି ଦେଖିଲାରୁ ତାଙ୍କର ଆଖିଟା ପୁରା ଏକଦମ ଦହିବୁଡ଼ା ଭଳିଆ, ଏକଦମ ପୁରା ଏକଦମ ତଟସ୍ଥ ହେଇଗଲେ, ଆରେ ଏଇ ଲମ୍ପଟ ଆସିକି ଆଜି ଏଇ କୁଞ୍ଜରେ ଅବସ୍ଥାନ କରିଛନ୍ତି, ରାଧାରାଣୀଙ୍କ ସହିତ ଧୋକାବାଜ, ଏଟା କେମିତି ସହିବି ମୁଁ। ତାପରେ ରାଗରେ ପୁରା ଏକଦମ କ୍ରୋଧାନ୍ୱିତ ଅବସ୍ଥାରେ ଲଳିତା ଦେବୀ ରାଧାରାଣୀଙ୍କ ପାଖକୁ ଆସିଛନ୍ତି, ଆରେ ରାଧାରାଣୀ କାହା ପାଇଁ ମାଳା ଗୁନ୍ଥିଛୁ, କାହା ପାଇଁ ଜାଗର ଜଳିକି ବସିଛୁ, କାହା ପାଇଁ କୁଞ୍ଜ ସଜେଇଛୁ, ଏଇସବୁ ଗୁଡ଼ାକ ସବୁ ବାଦ ଦେଇଦେ, ଜାଗର ଲିଭେଇ ଦେ, ଆଉ ମାଳା ଗୁଡ଼ାକ ଛିଣ୍ଡେଇ ପକା, ସେ ଲମ୍ପଟ ପୁରୁଷ ଆଉ ଆସିବନି ଆଜି। କ'ଣ କହୁଛୁ ଲଳିତା, ସେ କେଉଁଠି ଅଛନ୍ତି, କ'ଣ କହିବି କ'ଣ, ସେ ଯାଇକି ବିରଜା କୁଞ୍ଜରେ ପଶିଛି ଲମ୍ପଟଟା, अच्छा एमती घटना मुझे विश्वास कर पारे नहीं ओ विश्वास होनी तेल निज आखिर देख जापर से राधाराणी कृष्ण अन्वेषण करके बिरजा कुंज को आम सुंदर श्याम सुंदर श्याम सुंदर कहते जिते बड़े श्याम सुंदर शब्द श्रीमती राधाराणी कंठ रू बाहर एवं से श्याम सुंदर शब्द जो राधाराणी कर्ण गहर में प्रविष्ट है समय भगवान श्रीकृष्ण पूरा भयभीत हो पड़े बीरजा को कहे बीरजा ये विश्व ब्रह्मांड में क्या भय पाए ना कि राधाराणी ये जो मान करती ये जो क्रोधान्वित हमती क्रोध को उपशम करने मत जी उद्वेग उद्वेग मिले तुम्हें विश्वास करनी बाबा जह पलायती सजीवती बर्तमान जी एठ पड़ेगा सी बच राधाराणी को आज फेस करें राधाराणी को सामना सामने हो पारे आज तो मोर बहुत अपराध हो राधाराणी चरण से या कहीकि भगवान श्रीकृष्ण से भाग चंपट बीरजा सखी भावंत मु कौन करी आज मो द्वारा राधाराणी वंचित होती कृष्ण ये रही जाइंट आओ मु भी बुझी पारे ना कृष्ण संघर्ष करे मु भी एकदम तन्मय चित्ता आ भितर एत बड़ कांड घटीगला एवं राधाराणी एपटे आसमें पोड़ा मुह केमी देखेबी राधाराणी को सी एकदम भय थर थर होती नदी हो गले बीरजा नदी आ कृष्ण एपटे पल आपर बीरजा सखी मैंने थर थर कर भयर कौन हम बर्तमान कौन हम कि राधाराणी जो आस पचार कौन है कह कृष्ण कुआडे एटिक आसते मुझे शुणी हाँ आसते बीरजा कहीं नदी कृष्ण कुआडे गले जान कड़े पल कि राधाराणी भाव अलग प्रकार भावटा थी अलग प्रकार कह हे कृष्ण तुम्हें जदि बीरजा सहित रहा भल पाच तुम जी सुख सान्निध्य लाभ करने एकमात्र इच्छुक मोर से कौन सी द्विमत ना तुम्हें बीरजा को लेकिन रह तुम्हें प्रियतमा सखी रूप से तुम्हें ग्रहण कर कि मत तो अंत पक्ष दासी रूप से स्वीकार कर तर मन भाव हूँ महाप्रभु कहते आश्ली सेवा पादर ताम पिनष्टमाम अदर्शनाम वरमहताम करुवा यथा तथा बाप धातु लंपटो मत प्राणनाथास्तु सैवना परह यही भाव से आ दंडित करने आसी ना परम कृष्ण भावुंत कृष्ण जी सतरे जदि मत जदि ग्रहण न करती मोर जीवन टा वृथा एभली भाव से बुझी पार्टी कृष्ण हूँ लंपट पुरुष ये राधाराणी को भी जना अच्छी आज क्या तो पसंद आज क्या आनंद प्रदान करेंगे तो क्या धोखावाज करेंगे क्या सहित धोखावाज करेंगे यथा तथा बाबे भेदात लंपट कि हूँ कहीं कृष्ण जिते बड़े लंपट है कृष्ण को छड़ा मोर आउ कई प्राणनाथ ना मोर एकमात्र जीवन सर्वस्व हूँ भगवान श्रीकृष्ण तापर भगवान श्रीकृष्ण को अन्वेषण करने श्रीमती राधाराणी सखी मान सहित सबू जग बोली 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 बोला एकदम शेष कौन है गोटे स्थान आसिक उपस्थित है गंगा जमुना जो सम्मिलित होती सरस्वती जो सम्मिलित होती से स्थान आसिक उपस्थित है देख लें खूब सुंदर जगह तपर भाविले ना मु यही स्थान में भगवान श्रीकृष्ण गोटे सुंदर धाम मुझे निर्माण करी टाउन प्लानर हो गले सुंदर भाव से धाम निर्माण कले नवकुंज समन्वित नवद्वीप समन्वित एवं जो गंगा आसिक कहले मु कौन सेवा करी गंगा कहते तुम्हें कौन कर ना परीक्षा भाव गड़खाई रूप से तुम रंगा और जमुना से दिन ठारू बर्तमान देखा जा गंगा देवी कौन करवर्त काल एकदम नवदीप धाम मध्य भाग में प्रवाहित होगी नवदीप धाम पाद को प्रक्षालन करद पद्म को जहाँ कहीं से जो आसिले राधाराणी से खूब सुंदर धाम निर्माण कले कृष्ण एवं एत सुंदर जिते सब भगवान जिते प्रेम रही भगवान जिते भल पाइबा से समस्त प्रेमर उपादान को लेकिन से धामटा निर्माण करवर ଶ୍ରୀମତୀ ରାଧାରାଣୀ କୃଷ୍ଣଙ୍କ ପାଖରୁ ବଂଶୀ ଧ୍ୱନି କେମିତି କରିବାକୁ ହୁଏ ସବୁ ଶିଖିଥିଲେ, କେମିତି ବଂଶୀ ବଜାଇବାକୁ ହୁଏ। ଥରେ କୃଷ୍ଣ ବଂଶୀ ବଜାଇବା ପାଇଁ ଥରେ କୃଷ୍ଣଙ୍କୁ କହୁଛନ୍ତି, ଯେ କୃଷ୍ଣ ମୋତେ ଟିକେ ବଂଶୀ ବଜାଇବା ଶିଖେଇ ଦେବ। ମୋତେ କ'ଣ କରିବ? ନାଇଁ ନାଇଁ ନାଇଁ, ମୋତେ ନିହାତି ନିହାତି ଶିଖିବାକୁ ପଡ଼ିବ, କାରଣ ତୁମେ ବଂଶୀ ବାଦନ କରିବା ଫଳରେ ଆମେମାନେ ତୁମ ପ୍ରତି ଆକୃଷ୍ଟ ହେଇପଡ଼ୁଛୁ, ଆଉ ଘରେ ରହିପାରୁନ। ମୋତେ ଯଦି ଶିଖେଇ ଦେବ ତାହେଲେ ମୁଁ ବି ବଂଶୀ ବଜାଇବି, ତୁମେ ବି ମୋ ଛଡ଼ା ଆଉ ରହିପାରିବୁନି। କୃଷ୍ଣ କହିଲେ ଠିକ୍ ଅଛି, ତାହେଲେ ଗୁରୁମରା ବିଦ୍ୟା ବି ଶିଖିବାକୁ ପଡ଼ିବ ବର୍ତ୍ତମାନ, ଯାହା ହେଉନା କାହିଁକି। ତାପରେ କହିଲେ ଯେ ହଁ ଶିଖେଇ ଦେବି ଯେ, କିନ୍ତୁ ମୋତେ କିନ୍ତୁ ଗୋଟେ ଗୋଟିଏ ସର୍ତ୍ତରେ ଶିଖିବାକୁ ପଡ଼ିବ, ସେଟା କ'ଣ ନା, ତୁମେ ମୋତେ ମାନ ଶିଖେଇ ଦେବ। ଯଦି ମୋତେ ମାନ ଶିଖେଇ ଦେଇପାରିବ ତାହେଲେ ମୁଁ ତୁମକୁ ବଂଶୀ ଶିଖେଇ ଦେବି। ହଉ, କିନ୍ତୁ ତୁମେ କ'ଣ ମାନ ଶିଖିପାରିବ? ମୋର ତ କାହିଁ ମନେ ହଉନି, ତୁମର ମାନ ଶିଖିଲା ଭଳିଆ ଯୋଗ୍ୟତା ରହିଛି, ଚେଷ୍ଟା ତ କର। ତୁମେ ଯେତେବେଳେ ମୋର ଗୁରୁ କାହିଁକି ପାରିବିନି? ତାପରେ କେମିତି ମାନ କରିବାକୁ ହୁଏ ଶ୍ରୀମତୀ ରାଧାରାଣୀ କୃଷ୍ଣଙ୍କୁ ବତେଇଲେ। ହଁ, ଯେତେବେଳେ ମାନ କରିବ, ମହିଳା କପଡ଼ା ପିନ୍ଧିଥିବ, ସବୁ ଅଳଙ୍କାର ଖୋଲି ଦେଇକି ପକେଇଥିବ, କେଶ ବିନ୍ୟାସ କରିବନି, ହଁ ମୁଣ୍ଡଟାକୁ ତଳକୁ ଦେଇଥିବ ଏବଂ ନଖରେ ସବୁ ଲେଖୁଥିବ, ଆଉ ମୁଁ ପଛପଟେ ଯେତେବେଳେ ଆସିକି ତୁମକୁ ଡାକିବି ଶ୍ୟାମ ସୁନ୍ଦର, ସେତେବେଳେ ତୁମେ ମୋ କଥା ଆଦୌ ଶୁଣିବନି, ଯେତେ ଡାକିଲେ ବି ଶୁଣିବନି। ଯଦି ତୁମ ପାଖକୁ ମୁଁ ଯାଏ ତୁମେ ଅନ୍ୟ ଜାଗାକୁ ପଳେଇଯିବ, ତୁମକୁ ସ୍ପର୍ଶ କରିବାକୁ ଚେଷ୍ଟା କଲେ ତୁମେ ସାପ ଭଳିଆ ଫଁ ଫଁ ହଉଥିବ। କରିପାରିବ ତ? ହଁ କରିବି। ରେଡି? ହଁ। ପ୍ରିପେୟାର୍ଡ ଫର ଦି ଏକ୍ଜାମ୍? ହଁ। ଭଗବାନ ଶ୍ରୀକୃଷ୍ଣ ବ୍ୟାସ ସେଭଳି ଅବସ୍ଥାରେ ବସିଛନ୍ତି, ଆଉ ପଛପଟୁ ଶ୍ରୀମତୀ ରାଧାରାଣୀ ଆସି ତାଙ୍କୁ ଡାକିଲେ,
ଶ୍ୟାମ ସୁନ୍ଦର,
ଏମିତି ମିଠା ଗଳାରେ ଡାକିଛନ୍ତି। ତାପରେ ଶ୍ୟାମ ସୁନ୍ଦର ପୁରା ଭୁଲିଗଲେ ଯେ ମାନ ଶିଖିବା ପାଇଁ ବସିଛନ୍ତି, ସଙ୍ଗେ ସଙ୍ଗେ ଓଲଟି ଚାହିଁଛନ୍ତି ଏବଂ ହାତ ଯୋଡ଼ି କହୁଛନ୍ତି, ରାଧାରାଣୀ କ'ଣ କ'ଣ ସେବା ମୋ ପାଇଁ ଅଛି, କହ କହ କହ, ତମ ଦ୍ୱାରା ମାନ ହେଇପାରିବନି, ବା ଗେଟ୍ ଆଉଟ୍ ଫ୍ରମ୍ ମାଇ କ୍ଲାସ୍, ଆଉ ଥରେ ଚେଷ୍ଟା କର। ବହୁବାର ଫେଲ୍ ହେଲେ ଭଗବାନ, ତୁମେ ଆଉ କେତେ ଥର କମ୍ପାର୍ଟମେଣ୍ଟାଲ ଦେବ? ସବୁବେଳେ ତ ଫେଲ୍ ଦେଖୁଛି, ତାହେଲେ ଭଗବାନ ଭାବିଲେ ଏଥର ମୋତେ ଶିଖିବାକୁ ପଡ଼ିବ। ଆଉ ଭଗବାନ ଖୁବ୍ ସିରିୟସ୍ଲି ଶିଖିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ରାଧାରାଣୀ ଯେତେବେଳେ ଡାକୁଛନ୍ତି, ଇଚ୍ଛା ହେଉଛି ଯେ ରାଧାରାଣୀଙ୍କର ଚରଣ ଧରି ପକାଇବା ପାଇଁ, ରାଧାରାଣୀଙ୍କ ପାଖକୁ ଯିବା ପାଇଁ, କିନ୍ତୁ ବର୍ତ୍ତମାନ ଟିକେ ସିରିୟସ୍ଲି ଶିଖିବାକୁ ପଡ଼ିବ ନା। ସେଥିପାଇଁ ସେ କ'ଣ କରୁଛନ୍ତି ନା, ହଜାର ଥର ଡାକିଲେ ବି ଆଉ ଶୁଣୁନାହାନ୍ତି, ଶ୍ୟାମ ସୁନ୍ଦର ଶୁଣୁନାହାନ୍ତି, ଶ୍ୟାମ ସୁନ୍ଦର ଶ୍ୟାମ ସୁନ୍ଦର ଆଉ ଶୁଣିବାର ନାହିଁ। ତ ରାଜରାଣୀ ଭାବିଲେ, ଆରେ ବାପରେ ବାପ, ଏ କ'ଣ ହେଇଗଲା, ସତରେ କ'ଣ ଭଗବାନ ମୋ ପ୍ରତି କ୍ରୋଧାନ୍ୱିତ ହେଇଛନ୍ତି, ମୋ ପ୍ରତି ମାନ କରିଛନ୍ତି, ହାଏ 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 ହାଏ, ମୋର କି ଅବସ୍ଥା ହେବ, ଏଭଳି ଭାବିକି ରାଜରାଣୀ ସେଠି ମୂର୍ଚ୍ଛିତ ହେଇଗଲେ ପୁରା। ତାପରେ ଭଗବାନ ଶ୍ରୀକୃଷ୍ଣ ହସୁଛନ୍ତି ଦେଖିକି, ଆରେ ମୁଁ ତ ଛଳନା କରିକି ମାନ କରିଥିଲି, ରାଧାରାଣୀ କ'ଣ ପୁରା ମୂର୍ଚ୍ଛିତ ହେଇପଡ଼ିଲେ। ତାପରେ ପାଣି ଫାଣି ସବୁ ଛେଣ୍ଟି ତାଙ୍କର ଚେତନା ଫେରେ ଆଣିଲେ, କହୁଛନ୍ତି, ଆରେ ଶ୍ରୀମତି ରାଧାରାଣୀ ତମେ ଏତେ ସିରିୟସ୍ ହେଇଗଲ ନା, ଆରେ ମୁଁ କ'ଣ ତମ ପ୍ରତି ମାନ କରିପାରେ, ମୁଁ ତ କେବଳ ଛଳନା କରିକି ମାନ କରିଛି, ଆଉ ତୁମେ ସେଥିରେ ଏତେ ବ୍ୟତିବ୍ୟସ୍ତ ହେଇପଡ଼ିଲ, ତୁମେ ଏକଦମ ଉଦ୍ବିଗ୍ନ ହେଇପଡ଼ିଲ, ମୂର୍ଚ୍ଛିତ ହେଇପଡ଼ିଲ, ଏଇବାର ତୁମେ ଟିକେ ଚିନ୍ତା କର ଶ୍ରୀମତୀ ରାଧାରାଣୀ, ତୁମର ଯେଉଁ ମାନ ସେଟା ତ ଏକଦମ ନିର୍ଭେଜାଲ 100% ପିଓର ମାନ, ସେଥିରେ କୌଣସି ଭେଜାଲ ନାହିଁ, ଆଉ ତୁମେ ସପ୍ତାହରେ ଯେ କେତେ ଥର ମାନ କର ତାର ଇଏତା ନାହିଁ, ଆଉ ମୋତେ ତୁମର ଏ ମାନଭଞ୍ଜନ କରିବା ପାଇଁ କି ପ୍ରକାର ଉଦ୍ବେଗ ଗ୍ରହଣ କରିବାକୁ ପଡ଼େ, ଏଇବାର ତୁମେ ବୁଝିପାରୁଛ ତ? ଚିନ୍ତା କର, ଦେଖନ୍ତୁ ତ ଏଠି ବକ୍ତବ୍ୟ ବିଷୟ ହେଉଛି ଯେ ଶ୍ରୀମତୀ ରାଧାରାଣୀ କୃଷ୍ଣଙ୍କ ପାଖରୁ ବଂଶୀ ବଜାଇବାଟା ଖୁବ୍ ଭଲ ଭାବରେ ଶିଖିଥିଲେ। ତାପରେ ସେଠି ଗୋଟେ ମଣିମୟ ମଣ୍ଡପ ତିଆରି କରାହେଇଛି, ସେ ମଣିମୟ ମଣ୍ଡପ ଉପରେ ଶ୍ରୀମତୀ ରାଧାରାଣୀଙ୍କୁ ସମସ୍ତ ସଖୀମାନେ ସଜେଇ ଦେଲେ, ସୁନ୍ଦର ବିଚିତ୍ର ଭୂଷଣରେ ସଜେଇ ଦେଲେ, ବେଶଭୂଷାରେ। ତାପରେ ଶ୍ରୀମତୀ ରାଧାରାଣୀ କ'ଣ କଲେ ନା, ବଂଶୀ ବଜାଇଲେ, କୃଷ୍ଣଙ୍କ ଆବାହନ କଲେ,
କାନା କାନା କାନା,
ଖୁବ୍ ସୁନ୍ଦର ଛନ୍ଦରେ, ଖୁବ୍ ସୁନ୍ଦର ଭାବରେ ଯେତେବେଳେ ବଂଶୀ ବଜାଉଛନ୍ତି, ଏଇ ଯୋଉ ବଂଶୀ ଧ୍ୱନି ଏ କୃଷ୍ଣଙ୍କର କର୍ଣ୍ଣଗହରେ ପ୍ରବିଷ୍ଟ ହେଲା। କୃଷ୍ଣ ତ ପୁରା ପାଗଳ ହେଇଯାଉଛନ୍ତି। ଆଉ ତାପରେ କୃଷ୍ଣ କହିଲେ ଯେ ଯାହା ହଉ ନା କାହିଁକି ମୁଁ ରାଧାରାଣୀଙ୍କୁ ଛାଡ଼ିକି ମୁଁ ବିଲକୁଲ ରହିପାରିବିନି। ତାପରେ ଭଗବାନ ଶ୍ରୀକୃଷ୍ଣ ବି କ'ଣ କଲେ ଯେ ବର୍ତ୍ତମାନ ଯେହେତୁ ରାଧାରାଣୀଙ୍କ ଚରଣରେ ମୋର ଅପରାଧ ହେଇଛି ତେଣୁ ଏ ଅପରାଧକୁ ମାର୍ଜନା କରିବା ପାଇଁ ମୋତେ ରାଧାରାଣୀଙ୍କର ନାମ କୀର୍ତ୍ତନ କରିବାକୁ ପଡ଼ିବ। ସେ ବି ବଂଶୀ ମାଧ୍ୟମରେ କ'ଣ କଲେ ଶ୍ରୀମତୀ ରାଧାରାଣୀଙ୍କର ନାମ କୀର୍ତ୍ତନ କଲେ ରାଧେ ରାଧେ ରାଧେ। କାରଣ ଭଗବାନଙ୍କର ନାମ କୀର୍ତ୍ତନ କଲେ ଏମିତି ଅପରାଧ ମାର୍ଜନା ହେଇଯାଏ। ଯଦି ନାମ ଅପରାଧ ହୁଏ ଆହୁରି ବେଶୀ କରି ନାମ କରିବେ ବୁଝିପାରିଲେ। ତାପରେ ରାଧେ ରାଧେ କୀର୍ତ୍ତନ କଲେ ଏବଂ ଶେଷରେ ଭାବୁଛନ୍ତି ଯେ ଯାହା ହଉ ନା କାହିଁକି ରାଧାରାଣୀ ମୋତେ ଆସଲି ସେବା ପାଦରତାମ ପିନଷ୍ଟମାମ ଦର୍ଶନାମ ମର୍ମହତାମ କରୁଥିବା ଯଥା ତଥା ବା ବିଜଧାତୁ। ଏଇଭଳି ଭାବରେ ସେ ବି ଆସୁଛନ୍ତି। ରାଧାରାଣୀ ଯାହା ପନିସମେଣ୍ଟ ଦେବେ ମୁଁ ମାନି ନେଇଯିବି କିନ୍ତୁ ରାଧାରାଣୀଙ୍କୁ ଛଡ଼ା ଗୋଟିଏ ମୁହୂର୍ତ୍ତ ମୁଁ ଆଉ ବଞ୍ଚିପାରିବିନି। ତାପରେ ଭଗବାନ ଶ୍ରୀକୃଷ୍ଣ ସେଇ ମଣିମୟ ମଣ୍ଡପ ଉପରେ ଆସି ଉପସ୍ଥିତ ହେଲେ। ଯେତେବେଳେ ମଣିମୟ ମଣ୍ଡପ ଉପରେ ଯେତେବେଳେ ଉପସ୍ଥିତ ହେଲେ ଭଗବାନ ତାପରେ ରାଧାରାଣୀ କହିଲେ ଯେ ଶ୍ୟାମ ସୁନ୍ଦର ମୁଁ ଜାଣିଥିଲି ମୁଁ ତୁମ ପାଇଁ ମୋର ସମସ୍ତ ଭଲ ପାଇବାର ଉପାଦାନକୁ ନେଇ ମୁଁ ଯେଉଁ ଧାମ ସୃଷ୍ଟି କରିଛି ତୁମେ ନିଶ୍ଚିତ ଭାବରେ ଏ ଧାମକୁ ଏଡ଼େଇ ରହିପାରିବନି। ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ ଏବଂ ତୁମେ ଆସିଛ ମଧ୍ୟ। ତାପରେ ଭଗବାନ କହୁଛନ୍ତି ଆରେ ରାଧେ ତୁମେ ମୋ ପାଇଁ ଯେଭଳି ଭାବରେ ଏ ଧାମ ନିର୍ମାଣ କରିଛ ଏ ଧାମକୁ ନ ଆସିକି ମୁଁ କେମିତି ରହିବି। ଏଇ ଧାମକୁ ନ ଆସିକି ମୁଁ କେମିତି ରହିବି। ପ୍ରକୃତ ପକ୍ଷରେ ଏଇ ଧାମ ଏଟା ବୃନ୍ଦାବନ ଧାମ ଠାରୁ ଅଭିନ୍ନ। ତାପରେ ଉଭୟ ଉଭୟଙ୍କୁ କ'ଣ କରିଛନ୍ତି ଶ୍ରୀମତୀ ରାଧାରାଣୀ କୃଷ୍ଣଙ୍କର ଦୁଇଟା ହାତକୁ ଧରିଛନ୍ତି ଏବଂ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିବା ଫଳରେ ସେଠି ଦୁଇ ଜଣ ଏକାକାର ହେଇଯାଇଛନ୍ତି। ଶ୍ରୀମତୀ ରାଧାରାଣୀ ମାନେ ଯିଏ ହେଉଛନ୍ତି ତା ଯାହାଙ୍କୁ ଗୌରୀ ବୋଲି କୁହାହୁଏ କାରଣ ଗୌରୀ ଗୌରୀ ଥାନ୍ତି ତ ଏବଂ କୃଷ୍ଣ ହେଉଛନ୍ତି ହରି ତାଙ୍କୁ କ'ଣ କୁହାହୁଏ ହରି ବୋଲି କୁହାହୁଏ ନା ଇଏ କାରଣ ଇଏ ରାଧାରାଣୀଙ୍କର ମନକୁ ହରଣ କରନ୍ତି ଏବଂ ରାଧାରାଣୀ ଏହାକୁ ରାଧାରାଣୀ ମଧ୍ୟ କୃଷ୍ଣଙ୍କର ମନକୁ ହରଣ କରନ୍ତି। ତ ଯାହା ହଉ ନା କାହିଁକି ଏ ଗୌରୀ ଏବଂ ହରି ଦୁଇ ଜଣ ଏକ ହେଇଯିବା ଫଳରେ ରାଧାରାଣୀ ତାଙ୍କର ପୁରୁଷାକାରକୁ ଏଠି ବିସର୍ଜନ ଦେଲେ ଏବଂ ଦୁଇ ଜଣ ଯେହେତୁ ଏକ ହେଇଗଲେ ଏଠି କ'ଣ ହେଇଛି ନା ଶ୍ରୀମତୀ ରାଧାରାଣୀ ତାଙ୍କର ସ୍ତ୍ରୀତ୍ୱ ବା ନାରୀତ୍ୱକୁ ଏଇଠି ବର୍ଜନ କରିଛନ୍ତି ଏବଂ ପୁରୁଷ ହେଇଯାଇଛନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣ ହରି ତାଙ୍କର ଯେଉଁ ଶରୀରର ଯେଉଁ କାନ୍ତି ଶ୍ୟାମଳ କାନ୍ତି ନବଦୁର୍ବା କ'ଣ ଘନ ଘନ ଶ୍ୟାମ ଯେଉଁ କାନ୍ତି ତାକୁ ବିସର୍ଜନ ଦେଇଛନ୍ତି ଏବଂ ରାଧାରାଣୀଙ୍କର ପ୍ରଭାବରେ ଆସି କ'ଣ କରିଛନ୍ତି ନା ଏକଦମ ଗୌରବର୍ଣ୍ଣ ହେଇଯାଇଛନ୍ତି। ଯେତେବେଳେ ଲଳିତା ଦେଖିଲେ ଆରେ ଇଏ ଦୁଇ ଜଣ କ'ଣ ଏକ ହେଇଗଲେ ଏବଂ ପୁରୁଷାକାର ହେଇଗଲେ ସେମିତି ରାଧାରାଣୀ ବି ଭଗବାନ ଶ୍ରୀକୃଷ୍ଣଙ୍କ ସାଥିରେ ପୁରା ମିଶିକି ପୁରା ଏକଦମ ପୁରୁଷ ହେଇଗଲେ ଦୁଇ ଜଣ ଏକ ହେଇଗଲେ ମିଳିତ ଅଙ୍ଗରେ। ସେ ବି କ'ଣ କଲେ ତାଙ୍କର ଯେଉଁ ନାରୀତ୍ୱକୁ ଛାଡ଼ି ସ୍ତ୍ରୀତ୍ୱକୁ ଛାଡ଼ି ସେ ବି ପୁରୁଷ ହେଇଗଲେ। ଆଉ ବିଶାଖା ଏବଂ ଅନ୍ୟାନ୍ୟ ସଖୀମାନେ ମଧ୍ୟ ତାଙ୍କର ଯେଉଁ ସ୍ତ୍ରୀତ୍ୱକୁ ପରିତ୍ୟାଗ କରି ସ୍ତ୍ରୀ ଆକାରକୁ ପରିତ୍ୟାଗ କରି ପୁରୁଷକାର ହେଇଗଲେ ଏବଂ ଶ୍ରୀମତୀ ରାଧାରାଣୀ ଏବଂ ଗୌରୀ ଏବଂ ହରି ଯେତେବେଳେ ଏକ ହେଇଯାଇଛନ୍ତି ପୁରୁଷ ହେଇଯାଇଛନ୍ତି ସେତେବେଳେ ଏମାନେ ନାମକରଣ କଲେ କ'ଣ ନା ଏଇ ଯେଉଁ ନୂଆ ପୁରୁଷ ଏଠି ରାଧା ଏବଂ କୃଷ୍ଣଙ୍କର ମିଳିତ ଧନୁ ୟାଙ୍କର ନାମକରଣ କରିଦେଲେ କ'ଣ ନା ଗୌର ହରି ଗୌର ହରି ଗୌର ହରି କୀର୍ତ୍ତନ କଲେ। ତ ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କୁ କହୁଛନ୍ତି ଯେ ହେ ରାଧେ ଏଇ ଧାମଟା ହଉଛି ବୃନ୍ଦାବନ ଧାମ ଠାରୁ ଅଭିନ୍ନ। ଆଉ ବର୍ତ୍ତମାନ ଆମେ ଯେଉଁ ରୂପ ଧାରଣ କରିଛୁ ଏକାକାର ରୂପ ଏଇ ରୂପ ସେ ଶ୍ରୀ ରାଧା କୃଷ୍ଣଙ୍କ ଠାରୁ ଅଭିନ୍ନ। ଏସବୁ ଜିନିଷ କହୁଛନ୍ତି ମୁଁ ଏଇ ଧାମ ଛାଡ଼ ଯେମିତି ମୁଁ ବୃନ୍ଦାବନ ଧାମକୁ ଛାଡ଼ିକି ମୁଁ ଗୋଟିଏ ପାଦ ବାହାରକୁ ଯାଇନି ଠିକ ତଦ୍ରୁପ ଏଇ ନବଦୀପ ଧାମକୁ ଛାଡ଼ିକି ମୁଁ ଗୋଟିଏ ପାଦ ନବଦୀପ ଧାମର ବାହାରକୁ ମୁଁ ଯିବିନି। ତୁମ ସହିତ ମୁଁ ସଦାସର୍ବଦା ଏଇଠି ରହିବି। ତୁମେ ଯେହେତୁ ନଅ ଜଣ ମିଳି ତୁମର ଆଠ ସଖୀ ଏବଂ ତୁମେ ନଅ ଜଣ ମିଶିକି ମୋ ପାଇଁ ଏ ଧାମ ନିର୍ମାଣ କରିଛ ଏଇ ଧାମର ନାମ ହବ ନବଦୀପ ଧାମ ଏବଂ ମୁଁ ଏଇ ନବଦୀପ ଧାମକୁ ନବକୁଞ୍ଜମୟ କରିବି ଏବଂ ମୋ ପାଇଁ ତୁମେ ଗୋଟେ ନୂଆ ଦ୍ୱୀପ ତିଆରି କଲ ଏଇଥିପାଇଁ ୟାର ନାମ ହବ ନବଦ୍ୱୀପ। ତୁମେ ନଅ ଜଣ ଏହାକୁ ତିଆରି କରିଛ ତେଣୁ ୟାର ନାମ ହବ ନବଦ୍ୱୀପ। ମୁଁ ଏଇ ନବଦ୍ୱୀପରେ ସବୁ ସମୟରେ ରହିବି। ପାର୍ବତୀ ଦେବୀଙ୍କୁ ମହାଦେବ କହୁଛନ୍ତି ଜାଣିଲ ପାର୍ବତୀ जो मैंने राधा कृष्ण एवं चैतन्य महाप्रभु भितर भेद देखती जो मैंने वृंदावन एवं नवदीप भितर भेद देखती मोर जो त्रिशूल देखुच से समस्त पापी मान वक्त को विदीर्ण कर अनंत काल से रौरव नरक निक्षेप कर एवं आज तापरे आम परवर्त कि आलोचना करवा प्रसाद आसिले आलोचना करवे ठीक अच्छे से कहते जो नवदीप धाम मोर आदेश रे समस्त तीर्थ मान आसिक रे समस्त सिद्धाश्रम समस्त ऋषि मुनि समस्त देवता आसिक निवास करे प्रकृत पक्ष नवदीप धाम भगवान श्रीकृष्ण आदेश रे समस्त तीर्थ समस्त नदी पवित्र नदी समस्त सिद्धाश्रम समस्त देवता माने समस्ते आसिक अवस्थान करी श्री राधा कृष्ण एकांगर जो रूप श्री श्रीमन गौरांग महाप्रभु गौर हरि संतुष्टि विधान करने गंगा जमुना चैव गोदावरी सरस्वती नर्मदा सिंधु कावेरी ताम्र पर्णिपयस्विनी कृतमाला तथा भीमा गोमतीजवृद्धि सर्वाह पुण्य जल वर्तते अत्र यथा यथम माने एठारे गंगा जमुना गोदावरी सरस्वती नर्मदा सिंधु कावेरी ताम्रपर्णी पयस्विनी कृतमाला भीमा गोमती द्विशतपति प्रभृति समस्त पुण्य शरीर नदी यथाथ भाव नवदीप अवस्थान करुछन्ति एवं समस्त तीर्थ द्वारा परिवृत ए नवदीप धाम एवं केवल से नुहे नवदीप अयोध्या मथुरा माया काशी कांची हेवंतिका द्वारवती कुरुक्षेत्र पुष्कुर नैमिषम वनम वर्तते वर्तन्ते अत्र नवद्वीपे नित्यो धामनि महेश्वरी एवं ए नवदीप धाम रे एठी अयोध्या मथुरा माया माया माने मायापुरी मायापुरी माने कौन हरिद्वार मायापुरी कहते माया काशी कांची अवंती द्वारावती द्वारका कुरुक्षेत्र पुष्कर एवं नैमिषारण्य वर्तमान रही आपण जिते नवदीप धाम परिक्रमा को आसवे नवदीप धाम परिक्रमा आप पुष्कर तीर्थ देखिए नैमिषारण्य देखिए कुरुक्षेत्र देखिए काशी तीर्थ से देखा पाइबे तो से सब जिन आप देख भिन्न भिन्न जो तीर्थ मैंने केमती अवस्थान कर आपण मैंने निज आखिरे से देखा पाइबे पुष्कर तीर्थ नैमिषारण्य काशी नुह कि अयोध्या हाँ से कहते आम इलाहाबाद त्रिवेणी तीर्थ बोली कहुच अथच मायापुर नवदीप पंचवेणी तीर्थ रही से पंचवेणी तीर्थ हूँ किए ना भागीरथी जल का आनंदा मंदा किनी तथा परा भोगवती गंगा या हंती धारा चतुष्टयम एभली भाव में ये पंचतीर्थ रही मैंने पंचवेणी रही अच्छा से कहते पृथिव्याम जानी तीर्थानी रसायाम दिवी बा प्रिय तानी सर्वाणी तिष्ठन्ति नवद्वीपे सुरेश्वरी हे प्रिय स्वर्ग मृत्यु एवं पाताल रे जे समस्त तीर्थ रही नवद्वीप रे से समस्त तीर्थ अवस्थान करुछन्ति तीर्थ माने अवस्थान करुछन्ति से कहते नाहम बसामि कैलासे नत्वं बसति नत्वं बसति बससि मत गृहे न देवादिभिः तिष्ठन्ति ऋषयो न वने वने सर्वे वयम नवद्वीपे तिष्ठामः प्रेम लालसा गौर गौरतिका अयंतम संकीर्तन परा भुवि से कहते जे हे देवी मु कैलास रे नाही बा मु बा तुमे मो घरे कैलास रे तुमे रहुना नाहम बैसामी कोला कैलासे नत्वं बससिमत गृहे ए जो देवता माने मध्य ए माने स्वर्ग रे रहंती नाही न देवा दिवि तिष्ठन्ति बा ऋषि मुनि माने मध्य जंगल रे रहुनांती सर्वे वयम नवद्वीपे तिष्ठामः प्रेमलालसा आमे माने समस्ते ए नवदीप धाम रे बास करू जेन मायापुर नवदीप धाम रे कोदि भाई गौरांग महाप्रभुंकर प्रेम गौरव प्रेम लालसा रे गौर गोविंद पदारविंद मकरंद पान करिवार लालसा रे आमे माने समस्ते कोन करू जे ए नवदीप रे बास करू जे एवं एडी कोन करू जे ना गौर गौरति गायंतः संकीर्तन परा हुवे
ଏବଂ ଗୌରାଙ୍ଗ 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 ଏ ଗୌରାଙ୍ଗ 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 ନାମ କୀର୍ତ୍ତନ ମାନେ କରୁଛେ। ମୁଁ ସଂକ୍ଷିପ୍ତରେ କହିବି କାରଣ କହୁଛନ୍ତି ନବଦ୍ୱୀପ ସମମ ସ୍ଥାନମ ଶ୍ରୀ ଗୌରାଙ୍ଗ ସମ ପ୍ରଭୁ। ହେ ପାର୍ବତୀ, ଏଇ ନବଦ୍ୱୀପ ଭଳିଆ ଗୋଟେ ସ୍ଥାନ ଏବଂ ଗୌରାଙ୍ଗ ମହାପ୍ରଭୁଙ୍କ ଭଳି ଜଣେ ପ୍ରଭୁ, ଆମର ଯେମିତି ଆମର କହନ୍ତିନି ଜଗନ୍ନାଥ ଜଗନ୍ନାଥଙ୍କ ଭିତରେ କ'ଣ କହନ୍ତି, କେହି ନାହିଁ ତ ଜଗନ୍ନାଥ ପରି ଜଣେ ସାମନ୍ତ ନାହିଁ ନାହିଁ ତ, ଏଇ ମୁଡ଼ରେ କହୁଛନ୍ତି ବୁଝିପାରିଲେ ଲାଗି। ଆକ୍ଚୁଆଲି ବୈଷ୍ଣବମାନଙ୍କର କ'ଣ ନା, ଏମାନେ ଯେତେବେଳେ ଗଙ୍ଗାକୁ ଯିବେ ଏମାନେ ଗଙ୍ଗା ଦାସ, ଯେତେବେଳେ ଯମୁନାକୁ ଯିବେ ଏମାନେ ଯମୁନା ଦାସ, ଯେତେବେଳେ ଶିବ ଯେତେବେଳେ ଜଗନ୍ନାଥ ପୁରୀ ଯିବେ ଏ ଜଗନ୍ନାଥ ପୁରୀ ଛଡ଼ା ଆଉ କିଛି ଦେଖିପାରନ୍ତିନି। ସେ ଯେତେବେଳେ ଏ ଯେଉଁ ଅଛନ୍ତି ନବଦ୍ୱୀପ ଧାମକୁ, ସେ ନବଦ୍ୱୀପ ଧାମ ଛଡ଼ା ୟାଙ୍କ ଆଖିରେ ଆଉ କିଛି ଦେଖାଯିବନି। ଏଇଟା ନେଚୁରାଲି, ଏଇଟା ବୁଝିପାରିଲେ, ଏଇଟା ଏଇଟା ସ୍ୱାଭାବିକ ଭାବରେ ବୃନ୍ଦାବନ ଧାମକୁ ଗଲେ, କାରଣ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ବୃନ୍ଦାବନ ଧାମ ନବଦ୍ୱୀପ ଧାମ ଏବଂ ଜଗନ୍ନାଥପୁରୀ ଧାମ ଏ ସମସ୍ତ ଭଗବାନଙ୍କର ନିତ୍ୟ ଧାମ। ଏବଂ ସବୁଠୁ ବଡ଼ ବିଷୟ ହେଉଛି ଏ ଯେଉଁ ଆମର ନବଦ୍ୱୀପ ଯେଉଁ ଜଗନ୍ନାଥପୁରୀ ଧାମରେ ନବଦ୍ୱୀପ ବି ରହିଛେ, ଇଏ ଆଉ ଦ୍ୱାରକା ବି ଅଛେ, ଇଏ ବୃନ୍ଦାବନ ଧାମ ମଧ୍ୟ ଅଛନ୍ତି ଏବଂ ପୁରୀ ଧାମ ତ ଅଛନ୍ତି ନୀଳାଚଳ। ତ ଏଇଠି କହୁଛନ୍ତି ଯେ ଶ୍ରୀ ନବଦ୍ୱୀପ ସମମ ସ୍ଥାନମ ଶ୍ରୀ ଗୌରାଙ୍ଗ ସମ ପ୍ରଭୁ କୃଷ୍ଣ ପ୍ରେମ ସମା ପ୍ରାପ୍ତି। ଏ ନବଦ୍ୱୀପ ଭଳିଆ ସ୍ଥାନ ଆଉ ଜଗତରେ କିଛି ନାହିଁ, ଗୌରାଙ୍ଗ ମହାପ୍ରଭୁଙ୍କ ସମାନ ଆଉ ପ୍ରଭୁ ବି କେହି ନାହାନ୍ତି, ଏବଂ କୃଷ୍ଣ ପ୍ରେମ ଠାରୁ ବା କୃଷ୍ଣ ପ୍ରେମ ଭଳି କୌଣସି ପ୍ରାପ୍ତି ମଧ୍ୟ ବିଶ୍ୱବ୍ରହ୍ମାଣ୍ଡରେ କେଉଁଠି ନାହିଁ। ପ୍ରାପ୍ତି ନାସ୍ତି ପ୍ରାପ୍ତିର ନାସ୍ତି ଦୁର୍ଗେ କଦାଚନ ଏତତ୍ ବି ଜନ୍ମ ସାଫଲ୍ୟମ ବୈଷ୍ଣବାନାମ ବିଶେଷତ ଭଜନମ ଶ୍ରୀ ନବଦ୍ୱୀପେ ବ୍ରଜ ବ୍ରଜ ଲୋକାନୁସାରତ। ଲୋକମାନେ ବିଶେଷତଃ ବୈଷ୍ଣବମାନେ ଏଇଟା ହିଁ ତାଙ୍କର ଜନ୍ମର ସାର୍ଥକତା, ଯେ ସେମାନେ ନବଦ୍ୱୀପ ଧାମରେ ବ୍ରଜଧାମର ଅନୁରୂପ ଭଜନ କରିବାକୁ ସମର୍ଥ ହୁଅନ୍ତି। ଯେଉଁମାନେ ନବଦ୍ୱୀପ ଧାମରେ ବୃନ୍ଦାବନ ଦର୍ଶନ କରିପାରିବେ ନାହିଁ ସେମାନେ ବୃନ୍ଦାବନ ଯାଇକି ମଧ୍ୟ ବୃନ୍ଦାବନ ଧାମ ଦର୍ଶନ କରିପାରିବେ ନାହିଁ, ବୁଝିପାରିଲେ କି। କାରଣ ବୃନ୍ଦାବନ ଧାମ ଯିବା ପାଇଁ ହେଲେ ଆପଣଙ୍କୁ ନବଦ୍ୱୀପ ଯିବାକୁ ପଡ଼ିବ, ବୃନ୍ଦାବନ ଧାମକୁ ଆରୋହଣ କରିବା ପାଇଁ ହେଲେ ନବଦ୍ୱୀପ ଧାମ ହେଉଛି ସୋପାନ ସଦୃଶ, ତେଣୁ ନବଦ୍ୱୀପ ଧାମକୁ ଗଲେ ତାପରେ ଆପଣ ବୃନ୍ଦାବନ ଧାମ ଯିବା ପାଇଁ ଆପଣଙ୍କର ପଥ ପ୍ରଶସ୍ତ ହେଇଯିବ, ପଥ ସୁଗମ ହେଇଯିବ। କହୁଛନ୍ତି ଯେ କ୍ଷୋରମ ଉପସନମ ଶ୍ରାଦ ଆଚ୍ଛା କ୍ଷୋରମ ଉପସନମ ଶ୍ରାଦ୍ଧମ ସ୍ନାନାଧିକମ ଶ୍ରାଦ୍ଧମ ସ୍ନାନାଦି ଦାନାଧିକମ ହିଜତ ଅନ୍ୟ ତୀର୍ଥେଷୁ କର୍ତ୍ତବ୍ୟମ ନବଦ୍ୱୀପେନ ତଦ୍ବିଧି। କ୍ଷୋର ଉପବାସ ଶ୍ରାଦ୍ଧ ସ୍ନାନ ଦାନର କୌଣସି ପ୍ରୟୋଜନ ନାହିଁ ମାୟାପୁର ନବଦ୍ୱୀପ ଧାମରେ, ଅନ୍ୟାନ୍ୟ ଧାମରେ ସେଗୁଡ଼ାକ ସବୁ ରହିଛି। ଭିଦ୍ୟତେ ହୃଦୟ ଗ୍ରନ୍ଥି ଚିନ୍ତନ୍ତେ ସର୍ବ ସଂଶୟା ଛିୟନ୍ତେ ସର୍ବ ଜଡ଼ କର୍ମାଣି ଗୌରେ ଦୃଷ୍ଟେ ପରାତ୍ପରେ। ପରାତ୍ପର ଶ୍ରୀ ଗୌର ସୁନ୍ଦରଙ୍କର ଦର୍ଶନରେ ହୃଦୟର ଗ୍ରନ୍ଥି ଛେଦ ହେଇଯାଏ ଏବଂ ସମସ୍ତ ସଂଶୟ ଛେଦ ହେଇଯାଏ। ଗୌରାଙ୍ଗ ମହାପ୍ରଭୁ ଯେଉଁ ସିଦ୍ଧାନ୍ତ ଦେଇଛନ୍ତି, ସିଦ୍ଧାନ୍ତ ବୋଲି ଆଇଥେ ନା କର ଅଳସ ୟା ହୋଇତେ କୃଷ୍ଣ ଜନ୍ମେ ସୁଦୃଢ଼ ମାନସ ଚୈତନ୍ୟ ଚନ୍ଦ୍ରେ ଦୟା କର ହୋ ବିଚାର ବିଚାର କରିଲେ ଚିତ୍ତେ ଭାବେ ଚମତ୍କାର। ସମସ୍ତ ସଂଶୟର ଛେଦ ଏବଂ ଜଡ଼ କର୍ମ ସକଳ କ୍ଷୟପ୍ରାପ୍ତ ହୁଏ। ଅତେ ଯେଉଁମାନେ ବର୍ତ୍ତମାନ ପ୍ରସାଦର ଜିନିଷ ଆସୁଛି, କାରଣ ଆଜି ପ୍ରସାଦ ଆସିବ ନା, ନବଦ୍ୱୀପେ ନବରାତ୍ରେ ନବଦ୍ୱୀପମ ଭ୍ରମନ୍ତି ଭକ୍ତିପୂର୍ବକମ
ଜୀବନ୍ତି ପରମାନନ୍ଦେ ମହାପ୍ରସାଦ ସେବୟା। ହେ ଦେବୀ, ସେଇଥିପାଇଁ ମୁନିଜନ ମାନେ ନବଦ୍ୱୀପରେ ଆଶ୍ରୟ ଗ୍ରହଣ କରନ୍ତି ଏବଂ ଆଶ୍ରୟ ଗ୍ରହଣ କରି ରାଧାକୃଷ୍ଣଙ୍କର ପାଦ ପଦ୍ମରେ ଅହେତୁକୀ ଭକ୍ତି ଅବଲମ୍ବନ କରନ୍ତି ଏବଂ ପ୍ରତିଦ୍ୱୀପରେ ସ୍ୱାଂଶ ଭଗବାନଙ୍କର ବିଗ୍ରହ ସକଳ ଦର୍ଶନ କରନ୍ତି, ଜାହ୍ନବୀ ଜଳରେ ସ୍ନାନ କରନ୍ତି ଏବଂ ନବରାତ୍ରିରେ ଭକ୍ତିପୂର୍ବକ ନବଦ୍ୱୀପରେ ଭ୍ରମଣ କରନ୍ତି। ନବରାତ୍ରି ଏବଂ କ'ଣ କରନ୍ତି, ମହାପ୍ରସାଦ ସେବନରେ ମହାନନ୍ଦେ ଜୀବନ ଧାରଣ କରିଥାନ୍ତି। ତେଣୁ ନବଦ୍ୱୀପରେ ଯାଇକି ବାହାର ହୋଟେଲରେ ଉଲଟା ପାଲଟା ଖାଇବା ଉଚିତ ନୁହେଁ। ନବଦ୍ୱୀପରେ ଯେଉଁମାନେ ଯିବେ କେବଳ ମାତ୍ର ପ୍ରସାଦୀ ଭକ୍ଷଣ କରିବା ଉଚିତ, ପ୍ରସାଦ ଛଡ଼ା ଅନ୍ୟ କିଛି ଖାଇବେନି। କହୁଛନ୍ତି ଜୀବନ୍ତି ପରମାନନ୍ଦେ ମହାପ୍ରସାଦ ସେବୟା। ଯେମିତି ପୁରୀ ଯାଉଛନ୍ତି ଲୋକମାନେ, ବିଶେଷତଃ ବଙ୍ଗାଳୀ ଲୋକମାନେ, ଆଉ ସେ ସ୍ୱର୍ଗଦ୍ୱାରକୁ ନରକଦ୍ୱାର କରିଯିବେ, ମାନେ କି ଗନ୍ଧ 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 ଗନ୍ଧ, ଏଗୁଡ଼ାଙ୍କୁ କ'ଣ ଯେ ସରକାର କାହିଁକି କିଛି ପ୍ରତିକାର କରୁନାହାନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଆରେ ପୁରୀ ଯାଉଛନ୍ତି ଲୋକମାନେ ଜଗନ୍ନାଥଙ୍କ ପାଇଁ, ସେଠିକାର ଯେଉଁ ସଂସ୍କୃତି, ସେଠିକାର ଯେଉଁ ପରମ୍ପରା, ସେଠିକାର ଯେଉଁ ଐତିହ୍ୟ, ତା ସହିତ ସମନ୍ୱୟ ରଖିକି ଯଦି ଆମେ ଯଦି ପୁରୀ ଯଦି ନ ଯିବା ତାହେଲେ ଭଗବାନଙ୍କର ଚରଣରେ ପରାଧ ହେଇଯିବ, ବୁଝିବାର ଲାଗେ। ତେଣୁ ସେଠି ପ୍ରସାଦ ଛଡ଼ା ଅନ୍ୟ କିଛି ପାଇବା କଥା ନୁହେଁ, କାହିଁକି ନା ପ୍ରସାଦମ ପରମେଶାନି ଗୌରାଙ୍ଗସ୍ୟ ମହାପ୍ରଭୋ ପାବନମ ସର୍ବଜୀବାନାମ ଦୁର୍ଲଭମ ଦୁଷ୍କୃତାମ କିଳ। କହୁଛନ୍ତି ଯେ ହେ ମହେଶ୍ୱରୀ, ମହାପ୍ରଭୁ ଶ୍ରୀ ଗୌରସୁନ୍ଦରଙ୍କର ପ୍ରସାଦ ବା ଜଗନ୍ନାଥଙ୍କର ପ୍ରସାଦ, ବୁଝିବାର ଲାଗେ, ଜୀବଙ୍କର ପବିତ୍ରତା ଜନକ, ଅର୍ଥାତ୍ ଜୀବଙ୍କୁ ପବିତ୍ରତା ପ୍ରଦାନ କରିବ, କିନ୍ତୁ ପାପୀମାନଙ୍କ ପାଇଁ ସେଇଟା ଦୁର୍ଲଭ ନୁହେଁ। ଆଉ ଯଦି ଆଜି ସରି, କିନ୍ତୁ ପାପୀଗଣଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଲଭ, ପାପୀମାନେ ପାଇପାରିବେନି। ଆଜି ପାପୀମାନେ ମଧ୍ୟ ପ୍ରସାଦ ପାଉଛନ୍ତି ଏବଂ ଯେଉଁମାନେ ମହାପାପୀ ସେମାନେ ଜଗନ୍ନାଥଙ୍କର ପ୍ରସାଦ ନ ପାଇକି ସେମାନେ ସବୁ ସ୍ୱର୍ଗଦ୍ୱାରରେ ଯେଉଁ ସମୁଦ୍ର କୂଳରେ ସବୁ ଜିନିଷ ଗୁଡ଼ାକ ରହିଛି ବି କହିବିନି, ସେସବୁ ସେମାନେ ଗ୍ରହଣ କରୁଛନ୍ତି, ବୁଝିବାର ଲାଗି। ଏବଂ ବର୍ତ୍ତମାନ ଯାହା ବି ସୁଲଭ ହେଇଛି, ଏଇ ପ୍ରସାଦ ସୁଲଭ ନଥିଲା, ଏଇଟା ଅତ୍ୟନ୍ତ ଦୁର୍ଲଭ ଥିଲା, ବୁଝିବାର ଲାଗି କିଭଳି ଭାବରେ ପାର୍ବତୀ ଦେବୀଙ୍କର କୃପାରୁ ଆମେମାନେ ସମସ୍ତେ ପ୍ରସାଦ ପାଉଛୁ, ସେ ପ୍ରସଙ୍ଗରେ ମୁଁ ଟିକେ ପରେ କହିବି। କହୁଛନ୍ତି ଅହମ୍ ବ୍ରହ୍ମା ତ୍ୱମେ ଈଶାନି ଦେବାଶ୍ଚ ପିତରଶ୍ଚ ତଥା ମୁନୟୋରୁଷୟ ସର୍ବେ ପ୍ରସାଦ ଯାଜକା ଧ୍ରୁବମ୍। ଆଜି ଆମର ଶ୍ରାଦ୍ଧ ହେଇଥିଲା, ଆମର ପୂର୍ଣ୍ଣ ଗୌରଚନ୍ଦ୍ର ପ୍ରଭୁଙ୍କର ଆଜି ଶ୍ରାଦ୍ଧ ହେଇଥିଲା। ଦେଖନ୍ତୁ ଏଠି କ'ଣ କୁହାହଉଛି, କହୁଛନ୍ତି ଆମେ ତାପରେ ବ୍ରହ୍ମା, ତାପରେ ତୁମେ ଦେବଗଣ ଏବଂ ପିତୃଗଣ, ମୁନିଗଣ, ଋଷିଗଣ ସମସ୍ତେ ହେଉଛନ୍ତି ଏ ପ୍ରସାଦର ଯାଚକ। ପ୍ରସାଦର ଯାଚକ କ୍ୟା କରନ୍ତି, ପ୍ରସାଦ ଚାହାନ୍ତି, କେମିତି ଟିକେ ପ୍ରସାଦ ମିଳିବ, କେତେ ଚେଷ୍ଟା କରନ୍ତି, କାରଣ ଏଇଟା କାହାକୁ ମିଳୁନଥାଏ। ଥରେ ନାରଦ ମୁନି ଭାବିଲେ ତାଙ୍କ ମନରେ ଲୋଭ ହେଲା, ସବୁଦିନ ମା ଲକ୍ଷ୍ମୀ ଭଗବାନଙ୍କର ପ୍ରସାଦ ପାଉଛନ୍ତି, ଆଉ ମୋ ଭାଗ୍ୟରେ କେବେ ଟିକେ ଜୁଟିଲା ନାହିଁ, କେମିତି ଭାବରେ ମୁଁ ପ୍ରସାଦ ପାଇପାରିବି। ଯଦିଓ ବୈକୁଣ୍ଠରେ କୌଣସି ପ୍ରକାର ଧୂଳି ବାଲି ସେମିତି କିଛି ନାହିଁ, ସବୁଗୁଡ଼ାକ ହେଉଛି ଚିନ୍ମୟ ଧାମ, ଚିନ୍ତାମଣି ପ୍ରକାର ସତ୍ମ ସୁକଳ୍ପ ବୃକ୍ଷ, ତାପରେ ଲକ୍ଷାପୃତି ଶୁଶୁର ବିରଭି ପାଳୟନ୍ତମ, ଯୋଉଟା ଚିନ୍ମୟ ମଣି ଦ୍ୱାରା ଯୋଉଟା ତିଆରି ହେଇଛି, ତ ସେଇଠି ମଧ୍ୟ ଯାଇକି କ'ଣ କଲେ, ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାରଦ ମୁନି ବର୍ଷ ନାହିଁ ଦୁଇ ବର୍ଷ ନୁହେଁ, ବାର ବର୍ଷ କାଳ ବୈକୁଣ୍ଠକୁ ସେ କ'ଣ କରୁଛନ୍ତି ନା, ଏକଦମ ଝାଡ଼ୁ ଦେଉଛନ୍ତି ଏବଂ ନିଜର ଉତ୍ତରୀୟରେ ଏକଦମ ଚକାଚକ୍ ପରିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି। ଲକ୍ଷ୍ମୀଦେବୀ ପଚାରିଲେ ନାରଦ ମୁନି ଘଟଣା କ'ଣ, ତୁମେ ଖୁବ୍ ସେବା କରୁଛୁ ଦେଖୁଛି, ଖୁବ୍ ଭଲ ଖୁବ୍ ଭଲ, ତୁମେ କ'ଣ ତୁମର କ'ଣ ଦରକାର କୁହ, ମୁଁ ତୁମକୁ ଦେବି। ତାପରେ ନାରଦ ମୁନି କହୁଛନ୍ତି ମା ମୋର କିଛି ଧର୍ମା ଫର୍ମା କିଛି ଲାଗିବନି, ମୁଁ ଭଗବାନଙ୍କର ସେବକ, ମୋର ସେବା କରିବାଟା ହେଉଛି ମୋର ଧର୍ମ, ବାସ୍ ସେବାରେ ମୁଁ ଆନନ୍ଦ ପାଉଛି। କିନ୍ତୁ ଯେତେବେଳେ ଦେଖିଲେ ଯେ ଦିନ ପରେ ଦିନ ବର୍ଷ ପରେ ବର୍ଷ
ବାର ବର୍ଷ ନାରଦ ମୁନି ସେବା କରୁଛନ୍ତି, ତ ଲକ୍ଷ୍ମୀଦେବୀଙ୍କର ହୃଦୟ ବିଗଳିତ ହେଲା ଯେ ନାଇଁ 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 ନାଇଁ, ଆମ ପ୍ରଭୁ ମୋର ଭକ୍ତଙ୍କୁ ମୋତେ କିଛି ଦେବାକୁ ପଡ଼ିବ, କାରଣ ମହାଲକ୍ଷ୍ମୀ ବୋଲି କଥା, ଉଦାର ହୃଦୟ ସମ୍ପନ୍ନା, ସେ କିଛି ଦେବା ପାଇଁ ପ୍ରସ୍ତୁତ। କହିଲେ କ'ଣ ଦରକାର ମୋତେ କହ। ଆରେ ମୁଁ ତୁମକୁ ବର ପ୍ରଦାନ କରିବା ପାଇଁ, ମୁଁ ତୁମକୁ କିଛି ଦେବା ପାଇଁ ମୁଁ ବିଲକୁଲ ପ୍ରସ୍ତୁତ, ତୁମେ କେବଳ ମାତ୍ର ତୁମକୁ କହିବାକୁ ପଡ଼ିବ ତୁ କ'ଣ ଦରକାର। ନା ମା, ମୁଁ ଆଉ କ'ଣ, ମୋର ଆଉ କ'ଣ ଦରକାର, କିଛି ଦରକାର ନାହିଁ। ଆପଣ ଯଦି ପ୍ରକୃତରେ ଦେବାକୁ ଚାହାନ୍ତି ସତରେ ଦେବେ ନା, ମୋର ତ କାହିଁ ବିଶ୍ୱାସ ହେଉନି। ଆରେ ମୁଁ ମହାଲକ୍ଷ୍ମୀ, ବିଷ୍ଣୁଙ୍କର ବକ୍ଷ ବିଳାସିନୀ, ମୋର କ'ଣ ଅଭାବ ଅଛି, ତୁମେ ମାଗ, ତୁମେ ଯଦି ମାଗିପାରିବ ତାହେଲେ ମୁଁ ଦେଇକି ତୁମକୁ ଖୁସି ହେବି। ମା ତାହେଲେ ପ୍ରତିଜ୍ଞା କରନ୍ତୁ, ସତ୍ୟ କରନ୍ତୁ, ଏତ ତେ ସତ୍ୟମ ବେତ ତେ ସତ୍ୟମ ବେତ ତେ ସତ୍ୟମ କରିକି ତ୍ରିବାର ସତ୍ୟ କରିଦେଲେ। ଯେମିତି ତ୍ରିବାର ସତ୍ୟ କରିଦେଲେ ଦେବୀ ବୋଲି କହିଲେ, ତାପରେ କହୁଛନ୍ତି ମା ମୋର ଆଉ କିଛି ଦରକାର ନାହିଁ। ଏଇ ଯେଉଁ ଭଗବାନ ଯେଉଁ ନାରାୟଣ ପ୍ରସାଦ ଭୋଗ ଖାଆନ୍ତି, ସେ ଭୋଗ ଖାଇବା ପରେ ତୁମେ ଯେଉଁ ପୁରା ଥାଳିଯାକୁ ଉଠେଇ ନିଅ, ଆଇଲା ବ୍ରାହ୍ମଣ ମାଇଲା ତାଳି ଉଠେଇ ନେଲା ଖିଚୁଡ଼ି ଥାଳି। ହଁ, ତ ଏଇ ଯେଉଁ ତୁମେ ଯେଉଁ ଭଗବାନଙ୍କ ଯେଉଁ ଅମୃତମୁଣ ହିଁ ମହାପ୍ରସାଦ ଯେତେବେଳେ ଉଠେଇକି ନେଇଯାଉଛ, ଏକା ଏକା ଖାଉଛ, ସେଥିରୁ ଯଦି ଗୋଟିଏ ମୁଠା ମୋତେ ଦିଅନ୍ତ ତାହେଲେ ମୋର ଜୀବନଟା ସାର୍ଥକ ହେଇଯାଆନ୍ତା। ସର୍ବନାଶ, ଏଇଟା ତ ଏକଦମ ଶକ୍ତ ମନା କରିଛନ୍ତି ଭଗବାନ ନାରାୟଣ ଯେ ଲକ୍ଷ୍ମୀ ଏଇ ମୋର ମହାପ୍ରସାଦ, ଏଇଟା ଅତ୍ୟନ୍ତ ଦୁର୍ଲଭ, ହଁ ଏଇଟା ସମସ୍ତଙ୍କୁ ଦେବ ନାହିଁ। ଯେଉଁମାନେ ପ୍ରସାଦ ପାଇବେ ଏ ଜଡ଼ ଜଗତର ବନ୍ଧନରୁ ସେମାନେ ଏକଦମ ମୁକ୍ତ ହେଇଯିବେ, ତାହେଲେ ମୋର ଏଇ ଯେଉଁ ଜଡ଼ ଜଗତରେ ଚଳିବ କେମିତି, ତେଣୁ ତୁମେ କାହାକୁ ଦେବନି। ଆଉ ବିଶେଷ କରି କାହାକୁ ଦେବନି ତ ଆଉ, କାରଣ ତୁମେ ସବୁ ଅନ୍ୟ ଯଦି କାହାକୁ ଦେବ ମଧ୍ୟ ସେ ବି କାହାକୁ ଗୋଟେ ଦେଇଦେବ, ଆଉ ତାପରେ ମହାପ୍ରସାଦଟା ପୁରା ଏକଦମ ଲିକେଜ୍ ହେଇଯିବ ସବୁଆଡ଼େ। ହଁ, ତେଣୁ ତୁମେ କାହାକୁ ଦେବନି। ଆରେ ତୁମେ ଅନ୍ୟ କିଛି ଚାହୁଁ ନାରଦ ମୁନି, ବାପା ତୁ ଅନ୍ୟ କିଛି ଚାହିଁ ପକା, ମୁଁ ତ ପ୍ରସାଦ ଦେଇପାରିବିନି, ନାରାୟଣ ତ ମନା କରିଛନ୍ତି। ହଉ ହେଲା, ନଦେବେ ନଦେବେ, ଆଉ ନଦେଲେ ଆଉ କ'ଣ ମୁଁ କରିବି, ଏଥିପାଇଁ ମୋର କିଛି ଚିନ୍ତା ନାହିଁ। ଯେ ମା, ତୁମେ ହେଉଛ ଭଗବାନଙ୍କର ବକ୍ଷ ବିଳାସିନୀ, ତୁମେ ହେଉଛ ଲକ୍ଷ୍ମୀ ଦେବୀ, ବୃନ୍ଦାବନର ଅଧିକାର ବୈକୁଣ୍ଠର ଅଧିକାରିଣୀ ଆପଣ, କିନ୍ତୁ ଏଇ ଯେଉଁ କାନ୍ଥର ଭିତରେ ଗୋଟେ କାନ ରହିଛି, ମୁଁ ସିନା ଚୁପଚାପ ରହିଯିବି, ମନର ଦୁଃଖ ମନରେ ମାରିକି ରହିବି, କିନ୍ତୁ ଯଦି କୌଣସି ବ୍ୟକ୍ତି ଯଦି ଏଇ ସମ୍ବାଦରେ ଶୁଣି ପକେଇଲା ଯେ ମା ଲକ୍ଷ୍ମୀ ତାର ଭକ୍ତକୁ କିଛି ଦେଇକି ମଧ୍ୟ ପ୍ରତିଜ୍ଞା କରିବା, କିଛି ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ଅଥଚ ଦେଇନାହାନ୍ତି, ମା ତୁମର ବଦନାମ ଏ ନାରଦ ମୁନି କେମିତି ସହିବ, ଏଇଟା ତ ମୁଁ ସହିପାରିବିନି। ତେଣୁ ମା, ହଉ ହେଲା, ମୁଁ ଆପଣ ଦେଖନ୍ତୁ କ'ଣ କରିବେ, ମୋତେ ଖାଲି ସେଇଟା ଚିନ୍ତା, ମୋର ଆଉ ଅନ୍ୟ କୌଣସି ଚିନ୍ତା ନାହିଁ, ଆପଣଙ୍କର ଦୁର୍ନାମ ଯେମିତି ନ ହୁଏ। ମହାଲକ୍ଷ୍ମୀ ତ ଆହୁରି ଚିନ୍ତା ବକ୍ତ ହେଇପାରିଲେ, ଏତେ ଅଭିମାନିନି, ଆରେ ମୋର ନିନ୍ଦା ହବ, ହାଏ ହାଏ ମୁଁ କ'ଣ କରିବି କ'ଣ କରିବି କ'ଣ କରିବି, ଏପଟେ ନାରାୟଣଙ୍କୁ ବି କିଛି ବି କହିପାରୁନାହାନ୍ତି। ଆଉ ଯେତେବେଳେ ନାରାୟଣଙ୍କୁ ପରିବେଷଣ କରୁଛନ୍ତି, ନାରାୟଣ କହୁଛନ୍ତି ପାଣି ଦିଅ, ଇଏ ଦେଉଛନ୍ତି ଲୁଣ, ନାରାୟଣ କହୁଛନ୍ତି ମୋତେ ପାଏସ ଦିଅ, ଇଏ ଦେଉଛନ୍ତି ଲଙ୍କା, ଜାଣିନି ଭଗବାନ ଲଙ୍କା ଖାଆନ୍ତି କି ନାହିଁ ବା ଆଉ କିଛି। ତାପରେ ଭଗବାନ ନାରାୟଣ ମହାଲକ୍ଷ୍ମୀ କହନ୍ତି, କ'ଣ ମହାଲକ୍ଷ୍ମୀ ଆଜି ତୁମେ ମନେ ହେଉଛି ତୁମେ ବଡ଼ ଆବସେଣ୍ଟ ମାଇଣ୍ଡେଡ଼, ତୁମେ ମୁଁ ଯାହା କିଛି ମୁଁ ତୁମକୁ ଚାହୁଁଛି ତୁମେ ଉଲଟା ପୁଲଟା ମୋତେ ଦେଉଛ, କ'ଣ ମନରେ କିଛି ଚିନ୍ତା ରହିଛି। ହଁ ପ୍ରଭୁ, ଚିନ୍ତା ତ ରହିଛି, କ'ଣ ଚିନ୍ତା କୁହ, ଏପଟେ ଆପଣ ଯଦି ଅଭୟ ପ୍ରଦାନ କରିବେ ତାହେଲେ ମୁଁ କହିବି। ହଉ ହେଲା କୁହ, ମୁଁ ଭୁଲ କରିକି ନାରଦ ମୁନିକୁ ଯେତେବେଳେ ତାର ସେବାରେ ମୁଁ ସନ୍ତୁଷ୍ଟ ହୋଇକି ତାକୁ ମୁଁ କିଛି ବର ପ୍ରଦାନ କରିବା ପାଇଁ ଚାହିଁଲି, ଆଉ ନାରଦ ମୁନି କ'ଣ ଚାହିଁଲେ, ଅନ୍ୟ କିଛି ନ ଚାହିଁକି ମୋ ପାଖରେ ଆପଣଙ୍କର ପ୍ରସାଦ ଭିକ୍ଷା କଲେ। ଆପଣ ତ ମୋତେ ମନା କରିଛନ୍ତି ପ୍ରଭୁ, ମୁଁ କେମିତି ଦେବି, ଏବଂ ମୁଁ ଦେଇପାରୁନି ପ୍ରତିଜ୍ଞା କରିକି, ଏଥିପାଇଁ ମୋ ମନରେ ବହୁତ ଦୁଃଖ। ନାରାୟଣ କହିଲେ, ଏଇ ତ ଆଉ ଗଣ୍ଡଗୋଳ କରିଦେଲ ଆଉ। ତାପରେ ଯେତେବେଳେ ବହୁତ ଅନୁରୋଧ କଲେ ଲକ୍ଷ୍ମୀ ଦେବୀ ମା ଲକ୍ଷ୍ମୀ, ତାପରେ ନାରଦ ମୁନି କହିଲେ, ଭଗବାନ କହିଲେ ଠିକ ଅଛି, ମୁଁ ଯେତେବେଳେ ନଥିବି ବାସ୍ ମୁଁ ନ ଦେଖିବା ଅବସ୍ଥାରେ ନହେଲେ ତାକୁ ଗୋଟେ ମୁଠା ଦେଇଦିଅ, କିନ୍ତୁ ଏଇଟା ବଡ଼ ବଡ଼ ଗଣ୍ଡଗୋଳ ହେଇଯିବ, ମୁଁ କ'ଣ କରିବି ତୁମେ ଯେତେବେଳେ ଏତେ କଥା କହୁଛ। ତାପରେ ଲକ୍ଷ୍ମୀ ଦେବୀ କ'ଣ କଲେ, ଗୋଟିଏ ମୁଠା ଭଗବାନଙ୍କର ଅନ୍ନପ୍ରସାଦ ନେଇକି କ'ଣ କଲେ, ମାଧୁକରୀ ଭଳିଆ କରିକି ଦେଇଦେଲେ ନାରଦ ମୁନିକୁ। ନାରଦ ମୁନି ଆହା ହା ହା, ଏ ଦୁର୍ଲଭ ପ୍ରସାଦ ଯେତେବେଳେ ପାଇଛନ୍ତି ଏକା ସାଥିରେ ସ୍ୱାହା ବଡ଼ ଆନନ୍ଦ ପାଇଛନ୍ତି, କିନ୍ତୁ ପ୍ରସାଦ ତ ତାର କାମ କରିବ, ପ୍ରସାଦ ତ ଚୁପଚାପ ରହିବନି। ଯେମିତି କୌଣସି ବ୍ୟକ୍ତି ଯଦି ବିଷଭକ୍ଷଣ କରେ ତାର ପ୍ରଭାବ ରହିଛି, ମୃତ୍ୟୁ ସୁନିଶ୍ଚିତ। ଠିକ ତଦ୍ରୁପ କୌଣସି ବ୍ୟକ୍ତି ଯଦି ଅମୃତ ପାଇବ ଆଉ ପୁଣି ପ୍ରସାଦ ଅମୃତ, ତାହେଲେ ଦେଶ ତ ପ୍ରେମର ସୃଷ୍ଟି କରିବ, ଭଗବତ ପ୍ରେମ ସୃଷ୍ଟି କରିବ। ହଁ, ତାପରେ ନାରଦ ମୁନି ଯେ ପ୍ରସାଦର ପ୍ରଭାବରେ ତାଙ୍କର କୃଷ୍ଣ ପ୍ରେମ ଭଗବତ ପ୍ରେମ ଏମିତି ଉଚ୍ଛଳିତ ହେଲା, ଉଦ୍ବେଳିତ ହେଲେ, ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ, ଧରିଲେ ବିନା ଆଉ ବିଶ୍ୱ ବ୍ରହ୍ମାଣ୍ଡକୁ ପୁରା ଏକଦମ ଚାଲିଲେ। ନାରଦ ମୁନି ବାଜାଏ ବିନା ରାଧିକା ରମଣ ନାମେ, ନାରଦ ମୁନି ବାଜାଏ ବିନା ରାଧିକା ରମଣ ନାମେ। ହରେ କୃଷ୍ଣ ନାମ କରିକି, ରାଧିକା ରମଣଙ୍କର ନାମ କରିକି ଏକଦମ ବିଶ୍ୱ ବ୍ରହ୍ମାଣ୍ଡ, ଗୋଟିଏ ବ୍ରହ୍ମାଣ୍ଡରୁ ଆଉ ଗୋଟେ ବ୍ରହ୍ମାଣ୍ଡରୁ, ଆଉ ଗୋଟେ ବ୍ରହ୍ମାଣ୍ଡରୁ, ଆଉ ଗୋଟେ ବ୍ରହ୍ମାଣ୍ଡ, ଏମିତି ଛୁଟି ଚାଲିଛନ୍ତି। ସମଗ୍ର ଦେହରେ ପୁରା ଏକଦମ କୃଷ୍ଣ ପ୍ରେମରେ ରୋମାଞ୍ଚିତ ହୋଇପଡ଼ୁଛି ଶରୀର, ଘର୍ମ ପୁରା ଏକଦମ ଝାଳ ବାହାରୁଛି, ଆଖିରୁ ଘର ଝରଝର କରିକି ଲୁହ ବାହାରୁଛି, କେତେବେଳେ କେମିତି ପୁରା ଗଡ଼ି ଯାଉଛନ୍ତି, ମୂର୍ଚ୍ଛିତ ହୋଇପଡ଼ୁଛନ୍ତି, ପୁଣି ବିଣା ଧରୁଛନ୍ତି, ଆନନ୍ଦର ଉଲ୍ଲାସରେ ସେ ଏକଦମ ଛୁଟି ବୁଲୁଛନ୍ତି। ଏକଦମ ଯେମିତି ତାଙ୍କର ଶରୀରରୁ ଅସଂଖ୍ୟ ଜ୍ୟୋତିପୁଞ୍ଜ ନିର୍ଗତ ହେଉଛି, ଏବଂ ଏଭଳି ଯାଉ 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 ଭିନ୍ନ ଭିନ୍ନ ବ୍ରହ୍ମାଣ୍ଡକୁ ଯାଉ ଯାଉ କୈଳାସକୁ ବି ଗଲେ। କୈଳାସକୁ ଦେଖିଲେ କିଏ, ଶିବ ଦେଖିଲେ କିଏରେ ବାବା, ଇଏ ତ ମାନେ କୋଟି କୋଟି ସୂର୍ଯ୍ୟର ଆଭାରେ ଯେମିତି ଇଏ ଏକଦମ ଉଦ୍ଦୀପ୍ତ, ଇଏ ବ୍ୟକ୍ତି କିଏ, ହରିନାମ ରାଧିକା ରମଣ ନାମ କରିକି ଯାଉଛି, ଇଏ ତ ଦେଖୁଛି ନାରଦ ମୁନି, ଓ ନାରଦ ମୁନି, ଆରେ କ'ଣ ହେଲା, ଭୁଲିକି ମୋତେ ପଳେଇ ଯାଉଛ ନା କ'ଣ, ଆସ 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 ଆସ, କ'ଣ ଖୁବ୍ ବଡ଼ ଆନନ୍ଦ ମନେ ହେଉଛି, ଖୁବ୍ ବଡ଼ ତୁମେ ଆନନ୍ଦରେ, ତୁମ ଆନନ୍ଦରେ ଉଲ୍ଲସିତ, ତୁମର ଏଇ ଆନନ୍ଦର ରହସ୍ୟଟା କ'ଣ ମୁଁ କ'ଣ ଜାଣିପାରେ, ପ୍ରଭୁ ପ୍ରଭୁ ମୁଁ କ'ଣ କହିବି, ମୁଁ ପ୍ରସାଦ ପାଇଛି ଆଜି, ନାରାୟଣଙ୍କର ପ୍ରସାଦ ପାଇଛି, ହରିବ ହରିବ। ତାପରେ ଶିବ କହୁଛନ୍ତି ବା ଓହୋ ଭାଗ୍ୟ, ଓହୋ ଭାଗ୍ୟ, ଓହୋ ଭାଗ୍ୟ, ଆପଣଙ୍କ ସହିତ ମୋର ଯୋଉ ବନ୍ଧୁତ୍ୱ ଆଜି ସାର୍ଥକ ହେଇଗଲା, ଆମେ ଦିନ ପରେ ଦିନ, ବର୍ଷ ପରେ ବର୍ଷ ଆମେ ସବୁବେଳେ ହରି କଥା ଆଲୋଚନା କରିଥାଉ, କିନ୍ତୁ ହେ ପ୍ରଭୁ ନାରଦ ମୁନି, ଆପଣଙ୍କର ଆପଣ ନିଶ୍ଚିତ ଭାବରେ ଆପଣଙ୍କର ଏ ବନ୍ଧୁକୁ ଭୁଲି ଯାଇନାହାନ୍ତି, ଆପଣଙ୍କର ଏଇ ଯେଉଁ ଭାଇକୁ ଆପଣ ଭୁଲି ନାହାନ୍ତି, କାରଣ ଦୁଇ ଜଣ ଯାକ ବ୍ରହ୍ମାଙ୍କର ପୁତ୍ର, ମୋ ପାଇଁ ମୋ ଅଂଶଟା ମୋତେ ଦିଅନ୍ତୁ, ଭାଇ ଭାଗଟା ଦିଅନ୍ତୁ, ମୁଁ ତ ଏକାଥରକୁ ପୁରା ଏକଦମ ସାଫ କରିଦେଇଛି, ଆଉ ଆଉ ହାତ ଚାଟି ପକେଇଛି, ଆଉ ତ କିଛି ତ ନାହିଁ, କିଛି ନାହିଁ, ଏ କଥା ତୁମେ କହିପାରିଲ, ଏ କଥା ତୁମେ କହିପାରିଲ, ହାଏ ହାଏ ଦୁର୍ଭାଗ୍ୟ ମୋର, ଦୁର୍ଭାଗ୍ୟ ମୋର। ଶିବ କାନ୍ଦିବାକୁ ଆରମ୍ଭ କଲେ, ତୁମେ ଏଇ ଯୋଉ ମହାର୍ଗ ଦୁର୍ଲଭ ପ୍ରସାଦ ତୁମେ ଆଜି ପାଇଛ, ତୁମ ଛଡ଼ା ୟା ପୂର୍ବରୁ କେହି ପାଇନାହାନ୍ତି, କେବଳ ମାତ୍ର ଲକ୍ଷ୍ମୀ ଦେବୀ, ଆମେମାନେ ବ୍ରହ୍ମା ଶିବ ଆମେ କେହି ପାଇପାରୁନା ଏଇ ମହାପ୍ରସାଦ, ଅଚେତ ତୁମେ ମୋତେ ବି ଭୁଲିଗଲ, ଏଟା ମୋର ଦୁର୍ଭାଗ୍ୟ ଛଡ଼ା କ'ଣ ହେଇପାରେ। ଭଗବାନ ମହାଦେବ ମୁଣ୍ଡ କୁଳୁଛନ୍ତି, ତାପରେ ନାରଦ ମୁନି ନିଜକୁ ଅପରାଧୀ ଭାବୁଛନ୍ତି, ହାଏ ହାଏ ସତରେ ଟିକେ ଆଣିଥିଲେ ଦେଇଥିଲେ ବା କ'ଣ ଅସୁବିଧା ହେଇଥାନ୍ତା, ମୋତେ ତ ମନା କରିନଥିଲେ କାହାକୁ ଦେବା ପାଇଁ, ମୁଁ ବା କାହିଁକି ସବୁଗୁଡ଼ା ଖାଇ ପକେଇଲି, ଆତ୍ମଗ୍ଲାନୀ ଭୋଗୁଛନ୍ତି। ତାପରେ ହାଏ ହାଏ କ'ଣ କଲି କ'ଣ କଲି ଏମିତି ଏମିତି କରୁଛନ୍ତି, ତେବେଳେ ଦେଖିଲେ ନଖର କଣରେ କାଣିକା ମାତ୍ର ଗୋଟେ ପ୍ରସାଦ କାଣିକା ରହିଛି, ଗୋଟେ କଣିକା ପ୍ରସାଦ ସେଇଠି ରହିଛି, ୟୁରେକା ୟୁରେକାରେ ମୁଁ ପାଇଛି ପାଇଛି। ତାପରେ ନାରାୟଣ, ତାପରେ ନାରଦ ମୁନି ନଖରୁ ସେଇ ଯୋଉ ବାହାର କଲେ ଯୋଉ ପ୍ରସାଦ ଆଇନିଅ, ଶିବ କ'ଣ କଲେ ସଙ୍ଗେ ସଙ୍ଗେ ତାକୁ ଚାଡ଼ିବେ ବୋଲି, ଶିବଙ୍କ ଆଉ ସମ୍ଭାଳେ କିଏ, ଶିବଙ୍କ ଆଉ ସମ୍ଭାଳେ କିଏ, ପୁରା ଏକଦମ ସହିତ ଏମିତି ନଟ ମାନେ ଇଏ କ'ଣ ତ କ'ଣ କହନ୍ତି ଶିବଙ୍କୁ, ନଟରାଜ ନାଚିବାକୁ ଆରମ୍ଭ କଲେ, ପୃଥିବୀ କମ୍ପିତ ହେଲା, ବିଶ୍ୱବ୍ରହ୍ମାଣ୍ଡ କମ୍ପିତ ହେଲା, ଆଉ ଶୁଣିବାର ନାହିଁ, କାନ୍ଦୁଛନ୍ତି ଗଡ଼ୁଛନ୍ତି ହସୁଛନ୍ତି ପାଗଳ ଭଳି ଆଉଛନ୍ତି। ଆଉ ପାର୍ବତୀ ଦେବୀଙ୍କୁ ମନେ ହେଲା କ'ଣ ହେଇଗଲା ବାବା ଭୋଳନାଥଙ୍କର, ଆରେ ଇଏ କ'ଣ ଏମିତି ନାଚିବାକୁ ଆରମ୍ଭ କଲେ, କ'ଣ ପ୍ରଳୟ ସମୟ ତ ହେଇନାହିଁ, ଇଏ ତ ପ୍ରଳୟ ସମୟରେ ଖୁବ୍ ଜୋର ନାଚନ୍ତି, କିନ୍ତୁ ଏଇଟା ଦେଖୁଛି ଯେ ମୁଁ ପ୍ରଳୟକାଳୀନ ନୃତ୍ୟ ଅପେକ୍ଷା ଏଇଟା ଆହୁରି ଭୟଙ୍କର ନୃତ୍ୟ। ଆରେ ଇଏ କ'ଣ ଅସମୟରେ କ'ଣ ପୃଥିବୀକୁ ପ୍ରଳୟ ଡେକି ଆଣିବେ, ବିଶ୍ୱବ୍ରହ୍ମାଣ୍ଡରେ ପ୍ରଳୟ ସୃଷ୍ଟି କରିବେ? ତାପରେ ଯାଇକି କ'ଣ କରିଛନ୍ତି, ପ୍ରଭୁ 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 ଆଉ କାହିଁ ଶୁଣିବେ। ତାପରେ ଯାଇକି ପ୍ରଭୁଙ୍କୁ ପୁରା ଏକଦମ ଧରିକି ହଲେଇ ଦେଇଛନ୍ତି, ପ୍ରଭୁ। ଯେତେବେଳେ ଏତେ ଜୋର ହଲେଇଛନ୍ତି, ଏ ତ ଶକ୍ତି ବୁଝିଲେ, ଯେତେବେଳେ ହଲେଇ ଦେଇଛନ୍ତି, ତୁମେ କ'ଣ କଲ ପାର୍ବତୀ, ଆରେ ମୁଁ ପ୍ରଭୁଙ୍କର ନାମରେ ପ୍ରଭୁଙ୍କର ପ୍ରେମରେ ମୁଁ ତନ୍ମୟ ଚିତ୍ତ ଥିଲି, ମୁଁ ତ ସମାଧିସ୍ଥ ଥିଲି। ବାବା ଏ କି ସମାଧିରେ ବାବା ଆପଣଙ୍କର, ହଉ ଆପଣଙ୍କର ଏଇ ଯୋଉ ପ୍ରେମର ରହସ୍ୟ ଟିକେ କୁହନ୍ତୁ। ତାପରେ ସେ କ'ଣ କହିଲେ, ଜାଣିଛ ଜାଣିଛ ପାର୍ବତୀ, ଓହୋ ସୌଭାଗ୍ୟ ମୋର, ଓହୋ ଭାଗ୍ୟ, ନାରଦ ମୁନିଙ୍କ କୃପାରୁ ମୁଁ ଆଜି କାଣିକେ ପ୍ରସାଦ ପାଇ ପକେଇ, ମୁଁ ଆଜି ପ୍ରସାଦ ପାଇଛି, ମୁଁ ପ୍ରସାଦ ପାଇଛି। ପାର୍ବତୀ କହିଲେ, ଆହା ଆପଣଙ୍କ ଭଳିଆ ପତି ଲାଭ କରିବା ବଡ଼ ସୌଭାଗ୍ୟର ବିଷୟ। ଅନେକ ମନେ କରନ୍ତି ଇଏ ଗହଣରେ ବାବା ଇଏ ଭୋଳାନାଥ ଗୋଟେ କପଡ଼ା ବି ନାହିଁ ପିନ୍ଧିବା ପାଇଁ, ଦିଗମ୍ବର ଅବସ୍ଥାରେ ଥାନ୍ତି, ଅଥଚ ଏହାଙ୍କର ଭକ୍ତମାନେ ସବୁ କୋଟିପତି, ଏବଂ ଘରେ କେତେ ପ୍ରକାରର ଜଞ୍ଜାଳ, ନାନାଦି ପ୍ରକାରର ପୁରା ଏକଦମ ବିରୋଧ ଶକ୍ତି ସମ୍ପନ୍ନ ବ୍ୟକ୍ତିମାନେ ସବୁ ଘରେ ରହିଛନ୍ତି। ନାରଦ ଏପଟେ ଯଦି ଗଣେଶ ବହୁତ ଗୁଡ଼ାଏ ଲଡ଼ୁ ଖାଇବ, ଆଉ ଏବେ ଏପଟେ କାର୍ତ୍ତିକ ତାର ତ କଥା କହିବାର ନାହିଁ, ଖାଲି ଇଆଡ଼େ ସିଆଡ଼େ ହେଇକି ବୁଲୁଛି ଏବଂ ନାଚୁଛି, ଏପଟେ ଗୋଟେ ମୂଷା ସେପଟେ ଗୋଟେ ମୟୂର, ଏମିତି ସବୁ ଅବସ୍ଥା, ଘରେ ସବୁବେଳେ ଖାଲି କିଲବିଲ କିଲବିଲ ହେଉଛନ୍ତି, ଆଉ କୌଣସି ଶାନ୍ତି ନାହିଁ। ଆଉ ଏ ବାବାଜୀ ଭୋଳେନାଥ ଏ ତ ସବୁ ସମୟରେ ଶ୍ମଶାନରେ ବେଶ ଦିଗମ୍ବର ଅବସ୍ଥାରେ ପଡ଼ିଥାନ୍ତି। ମୁଁ ସଂସାରର ଜାଳ ଯେ କେମିତି ଭୋଗ କରେ ସେଟା ମୁଁ ଜାଣେ, କିନ୍ତୁ ଯାହା ହେଉନା କାହିଁକି ଆଜି ମୋର କୌଣସି ଦୁଃଖ ନାହିଁ ଯେ ପ୍ରଭୁ ମୋର ପ୍ରସାଦ ପାଇଛନ୍ତି। କହିଲେ ମୁଁ ଆପଣଙ୍କର ଯେ ଅର୍ଦ୍ଧାଙ୍ଗିନୀ, ଆପଣ ଯାହା ପାଇବେ 50%ର ଅଧିକାର ମୋର ରହିଛି, ମୋର ସେୟାରଟା ଆପଣ ଦୟାକରି ଦିଅନ୍ତୁ। ଏଇଠି ଗୋଟେ ଶିବ ଭୁଲ ଭାଲ କରି ପକେଇଲେ, ସେ ଯଦି କହିଥାନ୍ତେ ନାହିଁ ଭୁଲରେ ମୁଁ ଖାଇଦେଇଛି ସରି, ତାହେଲେ କାମଟା ତୁଟି ଯାଇଥାନ୍ତା। ସରି ନ ଏଇଟା ଅନେକ ସମୟରେ ଏଇ ଯେ ସ୍ୱାମୀ ସ୍ତ୍ରୀ ଭିତରେ ଯେତେବେଳେ କିଏ ଭୁଲ କରନ୍ତି, ଗୁରୁ ମହାରାଜ ଲେଖିଛନ୍ତି ଆମେ ତ ପୁରୋହିତ ଲୋକ, ବିବାହ ଯେତେବେଳେ ଆମେ ବିବାହରେ ପୁରୋହିତ କରିଥାଉ ସେହି ସମୟରେ 11ଟା ଶପଥ ରହିଛି, ତା ଭିତରେ ଗୋଟାଏ ଶପଥ ହେଉଛି ମୁଁ ଯଦି କୌଣସି ପ୍ରକାର ଭୁଲ କରେ ବା ଅପରାଧ କରେ ମୁଁ ସେଇଥିପାଇଁ କ୍ଷମା ଚାହିଁବି ଏବଂ ନିଜକୁ ସଂଶୋଧନ କରିବା ପାଇଁ ଯତ୍ପର ନାସ୍ତି ମୁଁ ଚେଷ୍ଟା କରିବି। ଉଭୟ କହିବେ, ସ୍ୱାମୀ ବି କହିବ ସ୍ତ୍ରୀ ବି କହିବ, କିନ୍ତୁ ଏଇଠି ଶିବ ସେ ପ୍ରତିଜ୍ଞା କଥା ଭୁଲିଗଲେ ବୋଧେ, ସେହି ସମୟରେ ଗୁରୁ ମହାରାଜ ସେଇଟା ଲେଖିନଥିଲେ, ଯାହା ହେଉ ନା କାହିଁକି। ତାପରେ ଏଇଠି ଶିବ କ'ଣ କହିଲେ, ଶରୀର କହିକି କହିଲା, ତୁମେ ସ୍ତ୍ରୀ ଲୋକ ତୁମର କ'ଣ ଗୋଟେ ଅଧିକାର ଅଛି, ହୋ ତୁମର ଗୋଟେ ଯୋଗ୍ୟତା ଅଛି, ତୁମେ ଏଇ ଯୋଉ ଭଗବାନଙ୍କର ପ୍ରସାଦ ପାଇବ। କ'ଣ ହେଲା, ମୋର ଯୋଗ୍ୟତା ନାହିଁ, ତୁମର ଯୋଗ୍ୟତା ଅଛି? ଆରେ ମୁଁ ପରମ ବୈଷ୍ଣବୀ, ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁ ମୋତେ ରାଧା ସମାନ ଭଲ ପାଆନ୍ତି, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କର ଛାୟା ଶକ୍ତି, ମୋର ଯୋଗ୍ୟତା ନାହିଁ, ତୁମେ ବଡ଼ ଯୋଗ୍ୟ ବ୍ୟକ୍ତି ହେଇଗଲ। ହଉ 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 ହେଲା, ଆଜି ଦେଖିବ ମୋର ରୂପ, ମୁଁ ଆଉ ସେ ଶୁଭଙ୍କରୀ ନୁହେଁ, ଆଜି ମୁଁ ଭୟଙ୍କର ସାଜିବି। ତାପରେ ଇଏ କ'ଣ କରିଛନ୍ତି, ଏମିତି ଅବସ୍ଥା କରିଛନ୍ତି ଯେ ବିଶ୍ୱବ୍ରହ୍ମାଣ୍ଡ ଏକଦମ ସ୍ତବ୍ଧ ହେଇଯାଇଛି, ପବନ ବହିବା ବନ୍ଦ ହେଇଯାଇଛି, କୌଣସି କିଛି ଜାଗାରେ କିଛି ଆଉ କିଛି ମିଳୁନି, ଲୋକମାନଙ୍କର ଯେଉଁ 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 ଚାହିଦା କିଛି ଆଉ କେହି ମେଣ୍ଟେଇ ପାରୁନାହାନ୍ତି। ତାପରେ କ'ଣ କରାଯିବ କ'ଣ କରାଯିବ, ବିଶ୍ୱବ୍ରହ୍ମାଣ୍ଡ ପୁରା ଏକଦମ ଉଦ୍ବିଗ୍ନ ଚିତ୍ତ ଯେ କ'ଣ କରାଯିବ, ବର୍ତ୍ତମାନ ସବୁ ସ୍ତବ୍ଧ, ଚନ୍ଦ୍ର ସୂର୍ଯ୍ୟଙ୍କର ଯେଉଁ ଗତିକୁ ସ୍ତବ୍ଧ କରିଦେଇଛନ୍ତି, ପବନର ଗତିକୁ ସ୍ତବ୍ଧ କରିଦେଇଛନ୍ତି, ସମସ୍ତ ଦେବତାମାନେ ହାହାକାର କରୁଛନ୍ତି, କ'ଣ କରାଯିବ କ'ଣ କରାଯିବ, ସମସ୍ତେ ଯାଇକି ଲୋକ ମାନେ ସର୍ବପିତାମହ ସର୍ବଲୋକ ପିତାମହ ବ୍ରହ୍ମାଙ୍କ ପାଖରେ ପହଞ୍ଚନ୍ତି। ବ୍ରହ୍ମା କହିଲେ, ଆରେ ମୁଁ ଆଉ କ'ଣ କରିପାରିବି, ଇଏ ତ ବାବା ତ ପୁରା ପୁରା ଏକଦମ ଗଣ୍ଡଗୋଳ କରି ପକେଇଛନ୍ତି, ସରି କହିଥିଲେ ଥାନ୍ତା, କିନ୍ତୁ ୟା ନ କହିକି ଉଲ୍ଟା ପଲ୍ଟା କହିଦେଇଛନ୍ତି ନା, ଆଉ କ'ଣ କରିବା, ଚାଲ ବିଷ୍ଣୁଙ୍କ ପାଖକୁ ଯିବା। ବିଷ୍ଣୁଙ୍କ ପାଖକୁ ଯାଇକି ସମସ୍ତେ ଥକ୍ତରେ କହୁଛନ୍ତି, ପ୍ରଭୁ ରକ୍ଷା କର ରକ୍ଷା କର, ପ୍ରଭୁ ତ୍ରାହିମାମ ତ୍ରାହିମାମ, କ'ଣ ହେଇଛି କ'ଣ ଆଉ ହବ ଏଇ ତ ଘଟଣା। ତାପରେ ଭଗବାନ ଶ୍ରୀ ବିଷ୍ଣୁ ଲକ୍ଷ୍ମୀଙ୍କ ଆଡ଼କୁ ଦେଖିଲ, ତମେ କାହାକୁ ପ୍ରସାଦ ଦେଇଛ, ଇଏ ସବୁ ନାଟର ଗୋବର୍ଦ୍ଧନ ହେଉଛି ଏଇ ଯୋଉ ନାରଦ, ତୁମେ କାହିଁକି ଦେବାକୁ ଯାଉଥିଲ? ସବୁ ସମୟରେ ଏଭଳିଆ ଭୁଲ କର ତୁମେ। ଭଗବାନ ବିରକ୍ତି ହେଲେ, ବିରକ୍ତି ହେଲେ ହବ କ'ଣ? ତାପରେ ଯାଇକି ଭଗବାନ ଗଲେ ପାର୍ବତୀଙ୍କ ପାଖକୁ। ପାର୍ବତୀ ପାର୍ବତୀ, ଆରେ ତୁମ ଭଉଣୀ ଭଳିଆ, ତୁମର ଭଉଣୀ, ଭଉଣୀ ଭଳିଆ କାହିଁକି? ଭଉଣୀ ତ ତାଙ୍କର ଅନୁଯାୟୀ ଉପରେ ଜନ୍ମଗ୍ରହଣ କରିଛନ୍ତି ଯଶୋଦାଙ୍କର ଗର୍ଭରୁ, ନୁହେଁ କି? ଆଉ ମୁଁ ତତେ କଥା ଦଉଛି ଯେ ପ୍ରସାଦ ତତେ ମୁଁ ଦେବି। ପ୍ରଭୁ ଖାଲି ମୋତେ ପ୍ରସାଦ ଦେଲେ ହବନି, ପ୍ରସାଦ ନ ପାଇବାରେ ଯେ କି ଦୁଃଖ, ଆଜି ମୁଁ ସେଇଟା ମୁଁ ଏକଦମ ତିଳେ ତିଳେ ପଳେ ପଳେ ମୁଁ ଉପଲବ୍ଧ କରୁଛି। ପ୍ରଭୁ କେବଳ ମୋତେ ପ୍ରସାଦ ଦେଲେ ହବନି, ମୁଁ ହେଉଛି ଏଇ ଜଗତର ମାତା, ମୁଁ ଜଗତ ଜନନୀ, ମୋର କୌଣସି ସନ୍ତାନ, ପ୍ରତ୍ୟେକଟି ଜୀବ ହେଉଛି ମୋର ସନ୍ତାନ, ତେଣୁ ମୋର କୌଣସି ସନ୍ତାନ, ମୋର କୌଣସି ଜୀବ ସନ୍ତାନ ଯେମିତି ପ୍ରସାଦରୁ ବଞ୍ଚିତ ନ ହୁଏ, ୟାର କିଛି ପ୍ରତିକାର କରିବାକୁ ପଡ଼ିବ। ତୁମେ କ'ଣ କହୁଛୁ ପାର୍ବତୀ, ଏଇଟା କ'ଣ ସମ୍ଭବ? ଆରେ ମୁଁ ସମସ୍ତଙ୍କୁ ପ୍ରସାଦ ଦେବି କେମିତି, ଏଇଟା ତ ଦୁର୍ଲଭ ବସ୍ତୁ। ମହାଲକ୍ଷ୍ମୀ ତୁମେ ସବୁ ଗୁଣବଳ କରିଦେଇଛ ନାରଦକୁ ଦେଖି। ତାପରେ ଇଏ ତୁମର ନଛୋଡ଼ ବନ୍ଧା, ସମସ୍ତଙ୍କ ପାଇଁ ପ୍ରସାଦ ଦେବାକୁ ପଡ଼ିବ। ତାପରେ ଭଗବାନ କହୁଛନ୍ତି, ଠିକ ଅଛି ପାର୍ବତୀ, ମୁଁ ନୀଳାଚଳ ଧାମରେ ସେ ଜଗନ୍ନାଥଙ୍କ ରୂପରେ ମୁଁ ଅବସ୍ଥାନ କରିବି, ଏବଂ ସେଇଠି ପ୍ରତ୍ୟେକଟି ଜୀବ ମୋର ପ୍ରସାଦ ପାଇବ, କୌଣସି ଦିନ ପ୍ରସାଦର ଭାବ ରହିବନି, ସମସ୍ତେ ଆଚଣ୍ଡାଳ ବ୍ରହ୍ମାଣ ବ୍ରାହ୍ମଣ ସମସ୍ତେ ମୋର ପ୍ରସାଦ ପାଇବେ, ଏବଂ ମୋର ହାତ ଶୁଖିବନି, ଛପନ ବାର ଭୋଗ ଚାଲିଥିବ, ପ୍ରସାଦ ଚାଲିଥିବ, ସମସ୍ତେ ପାଇପାରିବେ। ଆଉ ଯେତେବେଳେ ମୁଁ ଚୈତନ୍ୟ ମହାପ୍ରଭୁର ଉପରେ ଅବତୀର୍ଣ୍ଣ ହେବି, ସେହି ସମୟରେ ମୁଁ ଭାରତବର୍ଷରେ ହରିନାମ ପ୍ରଚାର କରିବି, ଏବଂ ପରବର୍ତ୍ତୀ କାଳରେ ମୁଁ ମୋର ସେନାପତି ଭକ୍ତକୁ ଏ ପୃଥିବୀକୁ ପ୍ରେରଣ କରିବି, ଏବଂ ମୋର ସେନାପତି ଭକ୍ତ ସମଗ୍ର ପୃଥିବୀରେ ଯାଇକି ମୋର ହରିନାମ ପ୍ରଚାର କରିବ, ସେହି ସଙ୍ଗେ ସଙ୍ଗେ ମୋର ଏଇ ଯେଉଁ ପ୍ରସାଦ ସମଗ୍ର ପୃଥିବୀର ଲୋକମାନଙ୍କ ପାଇଁ ସୁଲଭ କରିଦେବ। ତେଣୁ ଆପଣମାନେ ଆଜି ଦେଖିବେ ସମଗ୍ର ପୃଥିବୀରେ ଅନ୍ତଦେବ କିଏ ଇସ୍କନ ମନ୍ଦିର ମାନଙ୍କରେ ପ୍ରସାଦର ଅଭାବ ନଥାଏ। ଦିନେ ପ୍ରଭୁପାଦ, ଏବେ ସେ ଜଣେ ଲୋକ ଅଛନ୍ତି, ଏବେ ସେ ରାଜ୍ୟପାଳ ଅଛନ୍ତି, ପ୍ରଭୁପାଦ ତାଙ୍କ ଘରେ ଅତିଥି ଭାବରେ ଥିଲେ। ସେ କହିଲେ କ'ଣ ତାଙ୍କ ନାଁ, ଯେଉଁ ନାଗାଲ୍ୟାଣ୍ଡର ଯିଏ ବର୍ତ୍ତମାନ ଅଛନ୍ତି, ଭୁଲି ଯାଉଛି, ପ୍ରଭା ରାଜ୍ୟପାଳ ମାୟପୁର ଆସିଥିଲେ। ପ୍ରଭୁପାଦ ତାଙ୍କ ଘରେ 3 ମାସ ଥିଲେ ବମ୍ବେରେ, ଯାହା ହଉନା କାହିଁକି? ସେ କହିଲେ ଆଚ୍ଛା ତୁମେ କହ ତ, ଏ ଯେ ମନ୍ଦିର ଏବଂ ଚର୍ଚ୍ଚ, ମନ୍ଦିର ଏବଂ ମସଜିଦ ଭିତରେ ତଫାତ କ'ଣ? ତଫାତ ଆଉ କ'ଣ, ସବୁ ତ ଭଗବାନଙ୍କର ସ୍ଥାନ, ଆଉ ମସଜିଦ ମଧ୍ୟ ଭଗବାନଙ୍କର ସ୍ଥାନ, ଭଗବାନଙ୍କ ପ୍ରାର୍ଥନା ଗୃହ ଏଇଟା ବି ଭଗବାନଙ୍କ ପ୍ରାର୍ଥନା ଗୃହ। ପ୍ରଭୁପାଦ କହିଲେ ନା କୁହ, ତଫାତ କ'ଣ କୁହ, କହିପାରିଲେନି ଯେତେବେଳେ। ସେ କହିଲେ ଦେଖ, ମନ୍ଦିର ମସଜିଦ ଏବଂ ମନ୍ଦିର ଚର୍ଚ୍ଚ ଭିତରେ ତଫାତ ହେଉଛି କ'ଣ ନା, ଯେତେବେଳେ କୌଣସି ବ୍ୟକ୍ତି ମନ୍ଦିରକୁ ଆସନ୍ତି ସେଠି ପ୍ରସାଦ ମିଳେ, ସେ ଚରଣାମୃତ ହଉ ବା ସେ ତୁଳସୀ ପତ୍ର ହଉ ବା ଗୋଟେ ଫୁଲର ପାଖୁଡ଼ି ହଉ ନା କାହିଁକି, ବା ପ୍ରସାଦ ଯେମିତି ହଉ ନା କାହିଁକି, କଣିକା ହେଲେ ମଧ୍ୟ ସମସ୍ତେ ପ୍ରସାଦ ପାଆନ୍ତି, ଯେଉଁଟାକି ଚର୍ଚ୍ଚ ଏବଂ ମସଜିଦରେ ଏଇଟା ମିଳେନି, ସମସ୍ତେ କୃପା ପାଆନ୍ତି, ଭଗବତ ପ୍ରସାଦ ସମସ୍ତେ ଲାଭ କରିପାରନ୍ତି, ଏଇଟା ହେଲା କଥା। ତ ବର୍ତ୍ତମାନ ଆଜିକାଲି ସମଗ୍ର ପୃଥିବୀରେ ଏମିତି ପ୍ରସାଦ ମିଳୁଛି, ଆପଣମାନେ ଶୁଣିଥିବେ କିଏ, ଯେ ଆମର ବର୍ତ୍ତମାନ ଯେ ଗୁଗୁଲ୍ସର ଯେ ଚେୟାରମ୍ୟାନ୍ ସିଇଓ, ସେ ଆଗରେ ସେ ପ୍ରଥମରେ ଖୁବ୍ ଗରିବ, ସେ ତ ଇଣ୍ଡିଆନ୍ ନାକି ସେ ବର୍ତ୍ତମାନ ନା, ସେ ଆଗରୁ ଖୁବ୍ ଗରିବ ବ୍ୟକ୍ତି ଥିଲେ, ଖୁବ୍ ଗରିବ ବ୍ୟକ୍ତି ଥିଲେ, ଖାଇବାକୁ ମିଳୁନଥିଲା। ଆଉ ଏବେ ସ୍ୱୀକାର କରୁଛନ୍ତି ଯେ ମୁଁ ଯେତେବେଳେ ଖାଇବାକୁ ପାଉନଥିଲି, ମୁଁ ସେହି ସମୟରେ ଇସ୍କନରେ ଯେଉଁ ଫୁଡ୍ ରିଲିଫ୍ ହୁଏ, ଇସ୍କନରେ ଯେଉଁ ପ୍ରସାଦ ବିନା ବିନା ଶୁଳ୍କରେ ଯେଉଁ ପ୍ରସାଦ ବିତରଣ ହୁଏ, ସେଇଟା ଖାଇକି ମୁଁ ଜୀବନ ଧାରଣ କରୁଥିଲି, ଚିନ୍ତା କରୁଥିଲି। ତ ଏଇ ଯେଉଁ ସମସ୍ତଙ୍କ ପାଖରେ ଇସ୍କନ ଯାଇକି ପ୍ରସାଦ ପହଞ୍ଚେଇ ଦେଇପାରୁଛି ନାନାଦି ଉପାୟରେ, ଏଇଟା ହେଉଛି ମହାପ୍ରଭୁଙ୍କର କୃପା। ସେ କହୁଛନ୍ତି ଯେ ଚୈତନ୍ୟ ମହାପ୍ରଭୁଙ୍କର ଜଣେ ସେନାପତି, ମୁଁ ଚୈତନ୍ୟ ମହାପ୍ରଭୁ ଉପରେ ଆସିବି, ଏବଂ ମୋର ସେନାପତି ଭକ୍ତ ଦୂର ଦୂର ଦେଶରେ ଯିବ ଏବଂ ମୋର ନାମ ପ୍ରଚାର କରିବ, ଏବଂ ସେଇଠି ସମସ୍ତଙ୍କ ପାଖରେ ମୋର ପ୍ରସାଦ ମଧ୍ୟ ପହଞ୍ଚେଇ ଦେଇପାରିବ, ତେଣୁ ତୁମର ଇଚ୍ଛା ମୁଁ ପୂର୍ଣ୍ଣ କରିବି। ତାପରେ ପାର୍ବତୀ କହୁଛନ୍ତି, ହଁ ହେଲା ଯେ, କିନ୍ତୁ ଏଇ ଯେଉଁ ଭୋଳେନାଥଙ୍କୁ, ଏ ଭୋଳେନାଥଙ୍କୁ ଟିକେ ଉପଯୁକ୍ତ ଶିକ୍ଷା ଦେବାର ପ୍ରୟୋଜନ ରହିଛି, ଏଇ ଯେଉଁ ମୋତେ ପ୍ରସାଦରୁ ବଞ୍ଚିତ କରିଛନ୍ତି, ୟାଙ୍କୁ ଗୋଟେ ଉପଯୁକ୍ତ ଶିକ୍ଷା ଦେବି ମୁଁ କ'ଣ ପ୍ରଭୁ ଯେତେବେଳେ ଆପଣଙ୍କର ପ୍ରସାଦ ବାହାରିବ ମନ୍ଦିର ଭିତରୁ ଶ୍ରୀମନ୍ଦିର ଭିତରୁ ଯେତେବେଳେ ପ୍ରସାଦ ବାହାରିବ ୟାଙ୍କ ପାଖକୁ ଯିବା ପୂର୍ବରୁ ଯେମିତି ମୋ ପାଖରେ ଆସି ପହଞ୍ଚେ ଏବଂ ସେଠି ମୋର ଯେମିତି ପ୍ରାଧାନ୍ୟ ଟିକେ ବେଶୀ ଥାଏ ଆପଣ ଦେଖିବେ ପୁରୀ ମନ୍ଦିରରେ ଯେତେବେଳେ ଜଗନ୍ନାଥଙ୍କର ପ୍ରସାଦ ଆସୁଛି ଏଇଟା ହେଉଛି ପ୍ରସାଦ ତାପରେ କାହା ପାଖକୁ ଯାଏ ବିମଳାଙ୍କ ପାଖକୁ ଯାଏ ଏବଂ ତାପରେ ଏଇଟା ମହାପ୍ରସାଦ ହୁଏ ତାପରେ ଯେତେବେଳେ ବୈଷ୍ଣବ ମାନେ ଏ ପ୍ରସାଦ ପାଆନ୍ତି ତାକୁ ମହାମହାପ୍ରସାଦ ବୋଲି କହନ୍ତି ଏବଂ ସେଇଠି ଶିବ କ'ଣ କରୁଛନ୍ତି ଈଶାନ କୋଣରେ ଗୋଟେ ଛୋଟିଆ ମନ୍ଦିରରେ ବସିଛନ୍ତି ଏକଦମ ବିନମ୍ର ଚିତ୍ରରେ ନାଇଁ ଅଧଯେ ଏପଟେ ବିମଳା ଦେବୀଙ୍କର ଏକଦମ ଖୁବ୍ ସୁନ୍ଦର ମନ୍ଦିର ଏବଂ ପ୍ରଥମେ ତାଙ୍କୁ ପ୍ରସାଦ ମିଳୁଛି ତ କଥା ହେଉଛି କ'ଣ ନା ଏଠି ଯେଉଁଟା ବର୍ଣ୍ଣନା କରାହେଇଛି ଯେ ଏଠି ଯେଉଁ ବର୍ଣ୍ଣନା କରାହେଇଛି ମୁନୟ ଋଷ ସର୍ବେ ପ୍ରସାଦ ଯାଜକା ଧ୍ରୁବମ୍ ଗୌର ନିବେଦିତା ଅନ୍ୟ ଜଷ୍ଟବ୍ୟା ସର୍ବଦା ଭୟମ୍ ପବିତ୍ରମ୍ ଗୌର ନିର୍ମାଲ୍ୟମ୍ ଗ୍ରାହ୍ୟମ୍ ଦେୟମ୍ ଜନେ ସଦା ତେଣୁ ସମସ୍ତ ମୁନି ଋଷିମାନେ ସମସ୍ତ ପିତୃଲୋକମାନେ ସମସ୍ତ ଦେବତାମାନେ ବ୍ରହ୍ମା ଶିବ ନାରଦ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ସମସ୍ତେ ଜଗନ୍ନାଥଙ୍କର ପ୍ରସାଦ ସମସ୍ତେ ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ସମସ୍ତେ ଲାଳିତ ଥାନ୍ତି ଜଣେ ଲୋକ ସାରା ଜୀବନ ଧରିକି ପ୍ରସାଦ ପାଇବ ଏବଂ ମରିଯିବା ପରେ ବାମଣ ଚାଉଳ ଏବଂ କ'ଣ କରିବ ନା କଦଳୀକୁ ଚପଟି କରି ଆରେ ମୂଷା ପାଇଁ ଠିକ୍ ଅଛି ତାର କିଛି ଲାଭ ହେବ ତୁମେ ସେ ଯେଉଁ ଚାଉଳ ଚଟକା ଭିତରେ କ'ଣ ଦମ୍ ରହିଛି ତାକୁ ତୁମେ କେମିତି ଉଦ୍ଧାର କରିବ ପ୍ରକୃତ ପକ୍ଷରେ ଭଗବାନଙ୍କର ପ୍ରସାଦ ଅନ୍ନପିଣ୍ଡ ଦେବାର ବିଧାନ ଶାସ୍ତ୍ରମାନଙ୍କର ରହିଛି ଏମାନେ ଅଲଗା କରି ବିଷ୍ଣୁଙ୍କୁ ଦେଉଛନ୍ତି କିନ୍ତୁ ପିଣ୍ଡ ଦେଲା ବେଳକୁ ବ୍ରାହ୍ମଣମାନେ କ'ଣ କରୁଛନ୍ତି ଚାଉଳ ଚଟକା ସେ ପୁଣି କ'ଣ ବନ୍ଧା ଚାଉଳ ନୁହେଁ କଞ୍ଚା ଚାଉଳକୁ ବେଶ ପାଣି ଟିକେ ଦେବେ ଆଉ ଟିକେ କଦଳୀ ଦେଇକି ପିଣ୍ଡ ପ୍ରଦାନ କରିବେ କ୍ଷୀର ଟିକେ ଦେବେ ନା ଏଠି କୁହାହଉଛି ଯେ ପିତରସ୍ତଥା ପିତୃପୁରୁଷମାନେ ସମସ୍ତେ ପ୍ରସାଦର ଯାଚକ ଏମାନେ ପ୍ରସାଦ ଏମାନେ ଚାହାନ୍ତି ପବିତ୍ରମ୍ ଗୌର ନିର୍ମାଲ୍ୟମ୍ ଗ୍ରାହ୍ୟମ୍ ଦେୟମ୍ ଜନେଇ ସଦା ଏବଂ କେବଳ ସେତିକି କେବଳ ନୁହେଁ ଏ ମନୁଷ୍ୟଗଣଙ୍କ ପକ୍ଷରେ ମଧ୍ୟ ଏଇ ପବିତ୍ର ଗୌର ନିର୍ମାଲ୍ୟ ଦେୟ ଏବଂ ଗ୍ରହଣୀୟ ଦେବେ ଏବଂ ଗ୍ରହଣ କରିବେ ଏବଂ ଯେଉଁମାନେ ଜାତ୍ୟାଭିମାନ ମୋହାନ୍ଧ ବିଦ୍ୟା ଅହଂକାର ପୀଡ଼ିତା ଦୁଷ୍କୃତି ଦୂଷିତା ସତ୍ତ୍ୱା ପ୍ରସାଦେ ପ୍ରସାଦେ ରତିବର୍ଜିତା ଅହଂକ୍ୱାନ୍ ରୋରବେ ଦେବୀ ନିକ୍ଷିପ୍ୟ ଜାତନାମୟେ ଦଣ୍ଡମ୍ ଦଦାମି ସତ୍ୟନ୍ତେ ବଦାମି ନାତୃ ସଂଶୟ ଯେଉଁମାନେ ଜାତିର ଅଭିମାନ କରିକି ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରୁଛୁ ଆମେ ଏସବୁ ଯାଇକି ଜାଗାରେ ପ୍ରସାଦ ପାଇବାନି ବୁଝିପାରିଲେ ଯେଉଁମାନେ ଏଭଳି ଭାବରେ ଜାତୀୟ ଅଭିମାନ କରିକି ପ୍ରସାଦ ଅହଂକାର ବଶତଃ ଏମାନେ ପ୍ରସାଦକୁ ଗ୍ରହଣ କରୁନାହାନ୍ତି ବିଦ୍ୟା ଅହଂକାର ପୀଡ଼ିତା ବିଦ୍ୟା ଦ୍ୱାରା ଅହଂକାରରେ ପୀଡ଼ିତ ହୋଇଛନ୍ତି ଏବଂ ଦୁଷ୍କୃତି ଦୂଷିତାମ ସତ୍ବାହା ପ୍ରସାଦ ରତିବର୍ଜିତା ଏବଂ ଅତ୍ୟନ୍ତ ଦୁଷ୍କୃତନ ବ୍ୟକ୍ତି ଦୂଷିତ ବ୍ୟକ୍ତି ଏମାନେ ପ୍ରସାଦରେ ରତି ରଖୁନାହାନ୍ତି ପ୍ରସାଦ ପାଉନାହାନ୍ତି ସେମାନଙ୍କୁ ଅହଂ ତ୍ୱାମ୍ ରୌରବେ ଦେବୀ ନିକ୍ଷିପ୍ୟ ଜାତନାମୟେ ହେ ଦେବୀ ମୁଁ ସେମାନଙ୍କୁ ରୌରବ ନର୍କରେ ମୁଁ ନିକ୍ଷିପ କରିବି ଏବଂ ନାନା ପ୍ରକାର ଯାତନା ସେମାନେ ସେଠି ଲାଭ କରିବେ ଦଣ୍ଡମ୍ ଦଦାମି ସତ୍ୟନ୍ତେ ବଦାମି ନାତ୍ର ସଂଶୟ ଶିବ କହୁଛି ଯେ ମୁଁ ସେମାନଙ୍କୁ ଅବଶ୍ୟ ହିଁ ଦଣ୍ଡ ପ୍ରଦାନ କରିବି ମୋର ଦଣ୍ଡରୁ କେହି ନିସ୍ତାର ପାଇପାରିବେ ନାହିଁ ଯେଉଁମାନେ ପ୍ରସାଦର ଅମାନନା କରିବେ ଯେଉଁମାନେ ପ୍ରସାଦ ପ୍ରତି ରତି ନାହିଁ ଯେଉଁମାନଙ୍କର ଯେଉଁମାନେ ଜାତୀୟ ଅଭିମାନ କରି ସେମାନେ ପ୍ରସାଦ ପାଉନାହାନ୍ତି ଏମାନଙ୍କୁ ରୌରବ ନର୍କରେ ମୁଁ ନିକ୍ଷେପ କରିବି ବହୁତ ଯାତନା ପ୍ରଦାନ କରିବି ଏଥିରେ କୌଣସି ସନ୍ଦେହ ନାହିଁ ତଦ୍ଗ୍ରାହ୍ୟମ୍ ବ୍ରାହ୍ମଣ ସାକ୍ଷାତ ଚଣ୍ଡାଳି ଚଣ୍ଡିକେ କହୁଛନ୍ତି ହେ ଚଣ୍ଡିକେ ବା ହେ ପାର୍ବତୀ ପାର୍ବତୀଙ୍କର ଗୋଟେ ନାମ ହେଉଛି ଚଣ୍ଡି ନବଦ୍ୱୀପରେ ଯେକୌଣସି ସ୍ଥାନରେ ଚଣ୍ଡାଳ ମଧ୍ୟ ଯଦି ବିଷ୍ଣୁ ନିମିତ ଅନ୍ନ ବ୍ରହ୍ମାଙ୍କୁ ପ୍ରଦାନ କରନ୍ତି ଗୋଟେ ଚଣ୍ଡାଳ ବି ଯଦି ବ୍ରହ୍ମାଙ୍କୁ ଏଇ ଯେଉଁ ଭଗବାନଙ୍କର ପ୍ରସାଦ ଦେଇଥାଏ ତାହେଲେ ସେଇଠି କ'ଣ ହୁଏ ନା ସେ ବ୍ରହ୍ମା ମଧ୍ୟ ସେ ଚଣ୍ଡାଳ ହାତରୁ ପ୍ରସାଦ ନେଇକି ପ୍ରସାଦ ପାଆନ୍ତି ପ୍ରସାଦ ପାଇଥାନ୍ତି। ଶୁଷ୍କମ୍ ପର୍ଯ୍ୟୋଷିତ ଅମ୍ବାପି
ହେଇଗଲା,
ଶୁଷ୍କମ୍ ପର୍ଯ୍ୟୋଷିତ ଅମ୍ବାପି
ଟିକେ ଶୁଖାଲେ ହବ ଆଉ କଣ କରାଯିବ।
ସୁଖମ ଶୁଷ୍କମ୍ ପର୍ଯ୍ୟୋଷିତ ଅମ୍ବାପି ନିତମ୍ବା ନିତମ୍ବା ବହୁ ଦୂରତ ପ୍ରାପ୍ତି ମାତ୍ର ଭୋକ୍ତବ୍ୟମ ନାତ୍ର କାଳ ବିଚାରଣ। କହୁଛନ୍ତି ଯେ ଏଇ ମହାପ୍ରସାଦ ଯଦି ଶୁଷ୍କ ହେଇଯାଏ ପର୍ଯ୍ୟୋଷିତ ହୁଏ ଏବଂ ବହୁ ଦୂରରୁ ଅଣା ହେଇଛି ତାହେଲେ ମଧ୍ୟ ଏହା ଭକ୍ଷଣ କରିବା ଉଚିତ।
ଲୋକମାନେ କହନ୍ତି ଜଗନ୍ନାଥ ପ୍ରସାଦ ଖାଲି ପୁରୀରେ ନା ଆଉ ଜଗନ୍ନାଥ ପ୍ରସାଦ ପୁରୀରେ କିଛି ଭାଇଦ ବିବାଦ ନାହିଁ ଏବଂ ଅନ୍ୟ ଜାଗାରେ କଲେ ସବୁ ବିପଦ ଅଛି
ନା। ଯଦି ବହୁ ଦୂରରୁ ମଧ୍ୟ ପୁରୀରୁ ମଧ୍ୟ ପୁରା ଭଦ୍ରକ ପର୍ଯ୍ୟନ୍ତ ଆସିଥାଏ ଏଥିରେ କୌଣସି ଦୋଷ ନାହିଁ ଏବଂ ପ୍ରାପ୍ତି ମାତ୍ର ଭକ୍ତବ୍ୟମ ନାତ୍ର କାଳ ବିଚାରଣା ଏବଂ ପ୍ରାପ୍ତି ମାତ୍ରରେ ପ୍ରସାଦ ଆସିଗଲା ସଙ୍ଗେ ସଙ୍ଗେ ଆମର ପ୍ରସାଦ ପାଇବା ଉଚିତ। ଏଥିରେ ନ ଦେଶ ନିୟମସ୍ତତ୍ର ନ ପାତ୍ର ନିୟମସ୍ତଥା ନ ଦାତୃ ନିୟମ ଦେବୀ ଘୋର ଭକ୍ତି ଘୋର ଭକ୍ତ ନିଶ୍ଚୟ ମାନେ କିଛି କିଛି ଲୋକ ଅଛନ୍ତି ଆମେ ସେ ପରା ସେ ଯୋଉ ଶ୍ରାଦ୍ଧ ଆସିଥିଲା ନା ସେଇଟା ଆମେ ଖାଇବାନି ପରା। ଆରେ କିଏ ଦଉଛି ଦେଖିବା କଥା ନୁହେଁ ମହାପ୍ରସାଦ ଚଣ୍ଡାଳ ହାତରୁ ଯଦି ବ୍ରହ୍ମା ଗ୍ରହଣ କରିଥାନ୍ତି ତାହେଲେ ଆପଣ ଶ୍ରାଦ୍ଧରେ ବୈଷ୍ଣବ ଶ୍ରାଦ୍ଧ ଯୋଉଠି ମହାପ୍ରସାଦ ଦ୍ୱାରା ଅନ୍ନପିଣ୍ଡ ପ୍ରଦାନ କରାହଉଛି ସେଇ ପ୍ରସାଦ ପାଇବାରେ ଆପଣ କାହିଁକି ଦ୍ୱିଧାବୋଧ କରୁଛନ୍ତି। ବରଂ ତାକୁ ଯଦି ଆକଣ୍ଠ ଭୋଜନ ଦେବୀ ଗୌରେ ଭକ୍ତି ପ୍ରଦାୟତେ ତାକୁ ଯଦି ଆକଣ୍ଠ ଭୋଜନ କରିବେ ତାହେଲେ ଗୌରାଙ୍ଗ ମହାପ୍ରଭୁଙ୍କର ଚରଣରେ ଭକ୍ତିଜାତ ହବ। ନ ଚାହତି ଧର୍ମ ବାଧୋସ୍ତି ଗୌର ଭକ୍ତି ନିଶେଇ ବନେ। ଏଥିରେ ଏଥିରେ କଣ ହଉଛି ନା ଜାତି ଧର୍ମର କୌଣସି ବ୍ୟାପାର ନାହିଁ। ଯେକୌଣସି ଜାତି ରହିଥାନ୍ତେ ନା କାହିଁକି ଯେକୌଣସି ଧର୍ମରେ ଧର୍ମର ଅନ୍ତର୍ଗତ ହେଉଥାନ୍ତେ ନା ହେଇଥାନ୍ତେ ନା କାହିଁକି ଗୌରଭକ୍ତ ପ୍ରସାଦ ଭକ୍ଷଣେ ଜାତି ଧର୍ମ ଦୋଷ ଏବଂ ଅଧିକ ଭକ୍ଷଣ ଜନିତ ଦୋଷ ବିଚାର ଜନୁହେ। ମହାପ୍ରସାଦ ଗୋବିନ୍ଦେ ରାମ ବ୍ରହ୍ମଣି ବୈଷ୍ଣବେ ସ୍ୱଳ୍ପ ପୁଣ୍ୟବତନ ରାଜନ ବିଶ୍ୱାସ ନୈବ ଜାୟତେ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ବାସ୍ ସିଗ୍ନାଲ ହେଇଗଲା ପଛପଟୁ ଭଗବାନ ପ୍ରସାଦ ପାଇଁ ସମସ୍ତ ପ୍ରସ୍ତୁତ ହେଇଯାନ୍ତୁ। ଦାସ ପ୍ରଭୁ କି ଆଜି ତାଙ୍କର କୃପାରୁ ତାଙ୍କର ପରିବାର ବର୍ଗଙ୍କର ଅଶେଷ ଦୟାରୁ ଆମେ ସମସ୍ତେ ଗୌରାଙ୍ଗ ମହାପ୍ରଭୁ ଭଗବାନ ଶ୍ରୀ ଜଗନ୍ନାଥ ଦେବଙ୍କର ପ୍ରସାଦ ଆମେ